भगवते वासुदेवाय श्रीमद्भागवतम दशम स्कंद नवम अध्याय दमबंधन लीला प्रसंग श्रवण करुथिले सुखदेव गोस्वामी वात्सल्य सह महिमा को कहते वर्णना करते परीक्षित सम्मुखें किभली यशोदा माता यशोदा जितेबले आवर्तन दुग्ध को चूलार ओह्ल फेरी दधि भाण्डटी भग्न हो जाए कृष्ण अन्वेषण कर कृष्ण क्योंकि रे कृष्ण को खोजा को कृष्ण पदांग अनुसरण करने पड़े कृष्ण को जो मैंने पाई कृष्ण को कृष्ण प्राप्ति पथर जो मैंने पथिक से मानकर पदांग अनुसरण कले कृष्ण मिलते कृष्ण स्वतंत्र भाव में कृष्ण को आम से पाई आम बुद्धि ज्ञान जहाँ साधन भजन अच्छी ये सब साधुगुरु पदांग अनुसरण पर मत प्रदर्शित पथ गुरुगत प्राण वैष्णवगत प्राण हो कि भक्ति पथ चल पड़े कारण जमी जन जन दुर्गम पथ जाने अरण्य भितर जा दुर्गम पथ जा सीधा दुर्गम पथ जा गोटे सहाय दरकार बहुत प्रकार सहाय दरकार जमी गोटे व्यक्ति गोटे दुबला पतला व्यक्ति मानने कमजोर व्यक्ति सी अंधकार रात अरण्य भितर को जाए कौन कौन दरकार आलो गोटे दरकार बाड़ी खंडे दरकार जन लोक भी दरकार दुर्बल लोक के आक्रमण कले कौन पशु आक्रमण से किसी करें मानसिक बल दरकार कि प्रेरण करता दरकार से जा भी पारे जदि भी जाऊ भय ठीक से गोटे भक्ति पथरे जन एकाकी चलवा तार अवस्था से आम कौच एकाकी आमार ना ही पाए हरि नाम संकीर्तन तुम्हें कृपा करी श्रद्धा बिंदु दिया देह कृष्ण नाम धने एकाकी चली हबनी एकाकी जो मैंने चाहती एकाकी निजर बुद्धि ज्ञान बल भगवान को प्राप्ति भक्ति प्राप्ति दाम्बिक परिणत हो जाए समस्त उद्यम शेष दम्भरे परिणत हो भक्ति समस्त उद्यम दैन्य को आसे आम समस्त साधन भजन आचरण सो दैन्य को आसे एपट रहा दैन्य सेपट रहा दाम्भिक दैन्य रू कृपा उदय हुए कृपा आ कई दूर हमने चैतन्य महाप्रभु तृणानंद विश्वेशन कहले तार अर्थ रही कई अंतर भितर निरवच्छिन्न भाव में क्रंदन करूनी निजक दीनहीन बोली ज्ञान करूनी तो सी कृपा प्राप्त हो पार कृपा को आकर्षण कर कृपा भगवान जो कृपा अच्छी आकर्षण करार शक्ति केवल दैन्य तार अच्छे दिन तार अच्छे मुझे दिन मुझे हीन मुझे पतित जीव केमती एटा विचार कर जगत धर्मटा उल्टा जगत नीच लोक हो केते नीच स्वभाव हो कई के जो खराब भावते के भाव समस्त अहंकार अच्छे मद्यपान कर लोक परस्त्री गमन कर लोक व्यभिचार कर लोक पर धन अपहरण करुवा लोक से ठीक कर सब विचार करते अंर उदाहरण दिखती से व्यक्ति एमती करुच मु कहली कौन क्षति से बुझीपर वेदवाणी असमर्थ बुझाप पाप कर उदाहरण दौर जगतर धर्म जगतर कही भी कौन सी व्यक्ति भी नहीं जे निजक एमती भावे बहुत अत्यंत हीन दिन गोटे सैड रे केवल भाव जो टा पैसा पलेब पाठ न हो से कह मोर टा पैसा ना गरीब लोक ଗୁଣ ନ ରହିଲେ ଜଣେ ନିଜକୁ ଦିନ ବୋଲି ଭାବିବା ସେମିତି ନାହିଁ। ସମାଜରେ ଯାହାର କିଛି ଗୁଣ ଥାଉ ନଥାଉ ସମସ୍ତେ ନିଜକୁ ଗୁଣୀ ବୋଲି ଭାବୁଛନ୍ତି, ସମସ୍ତେ ନିଜକୁ ଶ୍ରେଷ୍ଠ ବୋଲି ଭାବୁଛନ୍ତି, ସେଥିପାଇଁ ଭଗବାନ ଦୂରରେ ରହିଛନ୍ତି। ଆଉ ଆମର ଏ ପଥରେ ଜଗତରେ ସମସ୍ତେ ତୁମକୁ ବଡ଼ ବୋଲି କହିବେ, କାରଣ ତୁମେ ଭକ୍ତ ହେଇଗଲେ। ତୁମେ ଯେତେବେଳେ ଭକ୍ତ ନଥିଲେ ତୁମକୁ କେହି ପଚାରିନଥିବ, ତୁମେ ଯେତେବେଳେ ଭକ୍ତ ହଉ ସବୁ ଲୋକ ଯାହା ଠାକୁରଙ୍କୁ ଡାକୁଛି ସମ୍ମାନ ତୁମ ପଛରେ ଗୁଡ଼େଇବ, ଯେଉଁଟା କେବେ ଆମେ ଆଶା କରିନଥିଲେ ବା ଯେଉଁଟା ଆମ ଜୀବନର କେବେ ବି ସ୍ୱପ୍ନରେ ବି ଚିନ୍ତା କରିନଥିଲେ ସେ ଜିନିଷ ସବୁ ଆସିକି ପହଞ୍ଚିବ। କିନ୍ତୁ ତୁମକୁ ନିଜକୁ ଦିନ ବୋଲି ଭାବିବାକୁ ପଡିବ, ମୁଁ ଦିନ ମୁଁ ହୀନ, କାରଣ ଏ ଦିନତା ମାନତା ଯଦି ନ ରହିବ କେବେ ହେଲେ କୃପାକୁ ଆମେ ଆକର୍ଷଣ କରିପାରିବାନି, ଭଗବାନଙ୍କ କୃପା କେବେ ହେଲେ ଆମ ହୃଦୟକୁ ଆସିବେନି। ଭଗବାନ କୃପା କେତେ ଭଜନ କର କେତେ ସାଧନ କର, ଯଦି ଅହଙ୍କାର ରହିଛି ଅଭିମାନ ରହିଛି କେବେ ହେଲେ ଭଗବାନଙ୍କର କୃପା ଆବିର୍ଭୂତ ହୃଦୟରେ ହେବନି। ଏଇଟା ତ ବର୍ତ୍ତମାନ ସମସ୍ୟା ଭକ୍ତ ସମାଜରେ, ସବୁଠୁ ଯଦି ବଡ଼ କିଛି ସମସ୍ୟା ଥାଏ ବା ଆମର ସବୁଠୁ ବଡ଼ ପ୍ରତିବନ୍ଧକର ସମ୍ମୁଖୀନ ଆମେ ଯଦି ହଉଛେ, ଏଇଟା ହେଉଛି ସବୁଠୁ ବଡ଼ ଜିନିଷ। ଭକ୍ତ ହେଲା ପରେ ଏତେ ସମ୍ମାନ, ତୁମେ ଯେତିକି ସମ୍ମାନ ନାହିଁ ମିଥ୍ୟା ସମ୍ମାନଟା ଅଧିକା, ମିଥ୍ୟା ସମ୍ମାନ ଅଧିକା। ଜଗତରେ ଯେକୌଣସି ଲୋକ ତୁମକୁ ଶ୍ରେଷ୍ଠ ବୋଲି କହିବ, ବଡ଼ ବୋଲି କହିବ, ଶୁଦ୍ଧ ଭକ୍ତ ବୋଲି କହିବ, ଆଜ୍ଞା ଭଗବାନ ଆପଣଙ୍କ କଥା ହିଁ ଶୁଣିବେ, ସେ ଏମିତି କହିବେ ଯେ ଯେକୌଣସି ବ୍ୟକ୍ତି ତାର ମନ ଗୋଟେ ଭାବିବ ମୁଁ ହେଉଛି ଶ୍ରେଷ୍ଠ। ସବୁଠୁ ଶ୍ରେଷ୍ଠ ପରୀକ୍ଷା କହିଲେ କହିଲେ ଜୀବନରେ ଚଳେ, ନିଜକୁ ଦିନ ବୋଲି ଜ୍ଞାନ କରିବା ହୀନ ବୋଲି ଜ୍ଞାନ କରିବା ଇଏ କହିବାର କଥା ନୁହେଁ। କୃଷ୍ଣ ଗୋଟେ ଜୀବକୁ ଗୋଟେ ଜୀବ ଶାସ୍ତ୍ର ଦର୍ଶନ କରିପାରେ, ସାଧୁଗୁରୁଙ୍କର ମହିମାକୁ ଜାଣିପାରେ, ଆଉ କୃଷ୍ଣ ପରମାତ୍ମାର ଉପରେ ଯେ ହୃଦୟ ଭିତରେ ରହିଛନ୍ତି ସେ ଭକ୍ତିର ସ୍ୱରୂପକୁ ଦର୍ଶନ କରାଇ ଦିଅନ୍ତି, ସେ ଜୀବର ସ୍ୱରୂପକୁ ଦର୍ଶନ କରାଇ ଦିଅନ୍ତି। ଦେଖ ଭକ୍ତି କେମିତିକା, ତୁମେ କେମିତିକା, ସେତେବେଳେ ସେ କେବଳ ନିଜକୁ ଦିନହୀନ ମନେ କରେ, କହିଲେ ହବନି। ଭକ୍ତି ଯୋଗରେ କେତେ କଥା ରହିଛି ତାକୁ କହିଲେ କେବେ ତୁମେ ପାରିବନି, କହିକି ଆମେ କାହାକୁ ଡିସିପ୍ଲିନ୍ କରିପାରିବାନି। ବାପା ଏଇ ସବୁବେଳେ ଛୁଆ ଗୁଡ଼ାକ କହୁଛି ଗୋଟେ ପାଠ ପଢ଼ ପାଠ ପଢ଼, ଡିସିପ୍ଲିନ୍ ସେ ହେଇପାରିବେ, ସେଥିପାଇଁ କହିବାର ଗୋଟେ ସୀମା ରହିଛି। ସବୁବେଳେ ଗୋଟେ ସ୍କୁଲ ଟିଚର ଭଳି, ସ୍କୁଲ ଟିଚର ଦେଖିନାହାନ୍ତି ସବୁବେଳେ ସ୍କୁଲରେ ପଶିବେ, ଏ ଝାଡ଼ୁ ମାର ରେ, ଏ କ୍ଲାସରେ ବସରେ, ସେଇଟା ସେ ଭୋକି 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 ହଉଥିବ, ତାର ସେ ପଇସା ନେଉଛି ନା, ତାର କାମ ହେଲା ସେଇଆ। ସବୁବେଳେ ହିଁ ଖାଲି ଡିସିପ୍ଲିନ୍ କରେଇବ। ଭକ୍ତି ଯୋଗରେ ସବୁ କଥା କୁହାଯାଏ ନା, କହିଲେ ବି ତୁମର କିଛି ଗୋଟେ ବ୍ୟକ୍ତିର ପରିବର୍ତ୍ତନ ହେବ, କାରଣ ତାର ସେତିକି ସଂସ୍କାରଟା ନାହିଁ, ପୂର୍ବ ସ୍ୱୀକୃତିଟା ନାହିଁ, ତାକୁ କହିଲେ ବି ସେ ଉଲ୍ଟା ବୁଝିବ ଧରିପାରିବନି, ସବୁ ଯୁଗ ବୁଝିପାରିବେନି ଭକ୍ତି। ସେ ତାର ଏ ଜନ୍ମରେ କିଛି କମଉଛି, କିନ୍ତୁ ଭକ୍ତ ହେଇଗଲା ମାନେ ଯେ ତା ମାନେ ନୁହେଁ ଯେ ସେ ଗୋଟେ ପରଫେକ୍ଟ ଡିଭୋଟି ହେଇଗଲା ସାଙ୍ଗେ ସାଙ୍ଗେ, ନାହିଁ, ସେ କିଛି କମଉଛି ଏ ଜନ୍ମରେ। ତାର ଯଦି ପୂର୍ବ ଜନ୍ମରେ କିଛି ବ୍ୟାଙ୍କ ବାଲାନ୍ସ ଥିବ, ସେ ଅଣ୍ଡରଷ୍ଟାଣ୍ଡିଂ, ସେ ନିଜେ ନିଜେ କିଛି କରିପକେଇବ, ସେ ଜାଣିଦେବ ଏଇଟା ପରଫେକ୍ଟ ଏଇଟା ପରଫେକ୍ଟ ନୁହେଁ। ପୂର୍ବର ସଂସ୍କାର ବହୁତ ବଳବାନ, ସେଟାକୁ କେବେ କାଟି ହେବନି। ପୂର୍ବର ସଂସ୍କାର ହିଁ ସାଧୁ ସଂଘ ମିଳେ, ପୂର୍ବର ସଂସ୍କାର ହିଁ, ପୂର୍ବର ସ୍ୱୀକୃତିରୁ ହିଁ ଗୁରୁ ମିଳନ୍ତି, ପୂର୍ବର ସ୍ୱୀକୃତିରୁ ହିଁ ବିଶ୍ୱାସ ଜାତ ହୁଏ, ପୂର୍ବର ସ୍ୱୀକୃତି ଦୃଢ଼ ଥିଲେ ହିଁ ନାମ ବ୍ରହ୍ମ ସେ ପଢୁଛେ ନା ଆମେ, ଆଉ ଏଟାକୁ ଏଇଟା କେବେ କାଟିପାରିବେନି କି। ଆଉ ବର୍ତ୍ତମାନ ତୁମକୁ କରିବାକୁ ହେଲେ ତୁମକୁ 100% ସାଧୁଗୁରୁଙ୍କ ଆଶ୍ରୟ ରହିକି ଗୋଟେ ସେଲ୍ଫିସ୍ ଲଭିଂ ସର୍ଭିସ୍, ସେଲ୍ଫିସନେସ୍ ହେଇକି ଲଭିଂ ସର୍ଭିସ୍ ଯାକ କ'ଣ କୁହନ୍ତି, ତୁମର କୌଣସି ସ୍ୱାର୍ଥ ନ ରଖି ପ୍ରେମ ପ୍ରୀତିପୂର୍ଣ୍ଣ ସେବା ଯଦି କରିପାରିଲ, ତାଙ୍କ କୃପା ଯଦି ହେଲା ତ କିଛି କମେଇଦେବ, ତୁମର ଗୋଟେ ସେମିତି ଫେତ ଆସିବ। ସେଥିପାଇଁ ସେ କହିଦେଲେ ନା ଅଶୁଭ ପୁଣ୍ୟ ତାମ୍ରାଜନ ବିଶ୍ୱାସ ନହିଁ ଯାଏ, କହିଲେ କ'ଣ ହବ, ସଂସ୍କାର ଯାହାର ନାହିଁ କେବେ ଧରିପାରିବନି। ବାପା ଜନ୍ମ ଦେଇଛି, ମା ଜନ୍ମ ଦେଇଛି, ଛୁଆଟାକୁ ବାଟେ ବାଟେ ତା ମୁଣ୍ଡ ଫଟେଇ ଦେବନି, ପିଟିବନି, କେତେ କ'ଣ କରିବନି, ସେ ଚକ୍ର ଛାଡ଼ିବନି। ଗୋଟିଏ ପୁଅ ଦେଖିବ ଗାଁରେ ଆମେ ଦେଖିଛୁ ନା, ଗୋଟେ ପୁଅ ସେ ମୋ ପୁଅଟା ସୁନା ମୁଣ୍ଡା, ସେ ମା ନିଜର ମୁହଁରେ ସବୁ କୁହନ୍ତି, ମୋର ବଡ଼ ପୁଅଟା ସୁନା ମୁଣ୍ଡା, ଏଇଟା ବାଳୁଙ୍ଗାଟା, କେଉଁଠି ଜନ୍ମ ହେଲା କି ଜାଣି, ମା ଏମିତି କଥା କୁହେ, ତାକୁ ଏତେ ଦୁଃଖ ଲାଗେ, ସେ କେବେ ଆଶା କରିପାରେ ମୋ ପୁଅଟା ଇଏ ବୋଲି, ମାକୁ ଜନ୍ମ ଦେଇଛି, ମୋ ସ୍ୱାମୀ ଏମିତି ନୁହେଁ, ମୁଁ ଏମିତି ନୁହେଁ, ମୁଁ ବଡ଼ ପୁଅ, ଏଇଟା କେମିତି ଜନ୍ମ ହେଲା, ମାରା କି କେମିତି କହିଥାନ୍ତି। ସଂସ୍କାର ବଦଳିବନି ନା, ତାର ପୂର୍ବ ସ୍ୱୀକୃତିଟା ସେମିତି, କର୍ମଟା ସେମିତି, ଭକ୍ତି ଯୋଗରେ ବି ସେମିତି, ପୂର୍ବର ସ୍ୱୀକୃତି ହିସାବରେ ସତ୍ସଙ୍ଗ ଲଭତେ ପୁମାନେ ସଞ୍ଚିତ ହେଇ ପୂର୍ବ ସ୍ୱୀକୃତି, ପୁଣି ସ୍ୱୀକୃତିରେ ତାରତମ୍ୟ ରହିଛି, ଜଣକୁ ସବୁବେଳେ କହିଲେ ବି ଜଣେ ବୁଝିପାରିବ ନାହିଁ ନା, ସମଝଦାର ହବା ଦରକାର ନା, ଜଣେ 30 ବର୍ଷ 40 ବର୍ଷ ହେଲାଣି ସେ ବାହା ହେଇଥିଲା, ତା ଛୁଆ ପିଲାଙ୍କୁ ଶିଖେଇଥାନ୍ତା, ତାକୁ କ'ଣ ଆପଣ ଶିଖେଇବେ, ଗୋଟେ 30 ଇୟର୍ 40 ଇୟର୍ ଯେଉଁ ବ୍ୟକ୍ତି ଜଣେ ଯଦି ଆସୁଛି ଭକ୍ତ ହେବା ପାଇଁ, ସେ ତା ପିଲା ଛୁଆକୁ ଶିଖେଇବା କଥା, ଆପଣ ତାକୁ କ'ଣ ଶିଖେଇବେ, ଏମିତି ଖାଅ, ଏମିତି କଥା କୁହ, ପ୍ରଜଳପ କର, ନେଇ ଭୋଜନ କର, ସେ କହିବାର କଥା ନାହିଁ, ସମ ଧୀରେ ଧୀରେ ଗୋଟେ ଇସାରାରୁ ସେ ବୁଝିଦେବେ। ଆଉ ସ୍ୱୀକୃତି ନଥିଲା, ତୁମେ ଯେତେ ବକିଲେ ବି ତୁମ ମୁଣ୍ଡ ଖରାପ ହେଇଯିବ, ସେଥିପାଇଁ ଭଗବାନଙ୍କୁ ଡକାଯାଏ, ସଙ୍ଗ ମୋତେ ଦିଅନ୍ତୁ। ବିପରୀତ ଧର୍ମୀର ଲୋକ ରହିଲେ ବା କନିଷ୍ଠ ଅଧିକାରୀ ରହିଲେ ତୁମେ ସବୁବେଳେ ତାଙ୍କ ସାଙ୍ଗରେ ବଟର 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 ହବାକୁ ପଡ଼ିବ, ଏ ତାଙ୍କର ସ୍ୱୀକୃତିରେ ସେମିତି ନାହିଁ ନା, ତୁମର ସଙ୍ଗରେ ତୁମେ କ'ଣ ଉନ୍ନତ ଉନ୍ନତ ଆଲୋଚନା କ'ଣ କରିବ, ଉନ୍ନତ ରସ କ'ଣ ଆଲୋଚନା କରିବ, ଉନ୍ନତ ଭକ୍ତି କ'ଣ ପ୍ରାପ୍ତ ହବ, ତ ଖାଲି ଡିସିପ୍ଲିନ ଦେଖୁ ଦେଖୁ ତୁମର ମୁଣ୍ଡ ଖରାପ ହେଇଯିବ। ସବୁ କଥା ଭକ୍ତି ଯୁଗରେ କୁହାଯାଏ ନା, କହିକି ଜଣଙ୍କୁ ସୁଧାରି ହବନି, କହିବାର ବି ସୀମା ରହିଛି, କେତେ ଆପଣ କହିବେ, କାରଣ ତାର ସଂସ୍କାରଟା କମ ରହିଛି, ପ୍ରବଳ ସଂସ୍କାର ନାହିଁ, ସେ ଧରିପାରିବନି, ଗୋଟେ ବୁଝିପାରିବନି ମୋ ଜୀବନ ଲକ୍ଷ୍ୟ କେତେ, କିଭଳି ମୁଁ ଭୋଜନ କରିବା ଦରକାର, କିଭଳି ସାଧନ କରିବା ଦରକାର, ସ୍ୱାଭାବିକ ତାର ଆସୁନି ନା ରୁଚିଟା, ଏଟା ଜବରଦସ୍ତି କାମ ନୁହେଁ, ଜବରଦସ୍ତି କାମ ନୁହେଁ, ଗୋଟେ କ'ଣ କହନ୍ତିନି ଯେ ଖାଉନି କ'ଣ ତା ତଣ୍ଟର ଗଳେଇ ଦେବ, ଯେ ଖାଇବନି ତା ତଣ୍ଟର କ'ଣ ଗଳେଇବ ତୁମେ, ସେ ଖାଉନି ନା, ସେ ଜଣଙ୍କର ଯଦି ରୁଚି ଆସୁନି ତାକୁ ଜବରଦସ୍ତି କହିଲେ କ'ଣ ହବ, ତା ରୁଚି ଆସୁନି ନା, ଏ ଜବରଦସ୍ତି ଏଇଥିପାଇଁ କରାଯାଏ, ପ୍ରାଥମିକ ଅବସ୍ଥାରେ ନ୍ୟୁ ଡିବ୍ୟୁଟରେ ସେ କିଛି ହେଲେ ଏଇ ଜନ୍ମରେ କମଉ, କିନ୍ତୁ ସବୁବେଳେ ତୁମ ପଛରେ କିଏ ଗୋଟେ ଜଣ ଲାଗିବ ସେଇଟା ଭୁଲ ଧାରଣା, ଗୁରୁଙ୍କର ଏଇଟା କାମ ନୁହେଁ ଯେ ଶିଶୁକୁ ସବୁବେଳେ ଗୋଟେ 24 ଘଣ୍ଟା କହୁଥିବ ଏଇଟା କର ସେଟା କର, ନାଇଁ ନାଇଁ ନାଇଁ, ଗୁରୁ ବି ପୁଣି ରସକି ଆସ୍ୱାଦନ କରିବେ ନା, ଧ୍ରୁବ ମହାରାଜ ପ୍ରହ୍ଲାଦ ମହାରାଜ ଭଳି ଛୋଟ ଛୋଟ ବାଳକମାନଙ୍କୁ ନାରଦମାନେ ବେଶୀ କିଛି କହିନାହାନ୍ତି, ଗୋଟିଏ ଗୋଟେ ଟିଚିଂ ଫିନିସ, ଗୋଟିଏ ପ୍ରବଚନ ସଫା, ଆଉ କିଛି କଥା କହିବା ଦରକାର ନାହିଁ, ସେମାନେ ବୁଝି ଦେଉଥିଲେ, ସମଝଦାର ଥିଲେ, ଜଣେ ଶିଶୁ ଯିଏ ହବ ସେ ମନୋଭାବକୁ ବୁଝିବ, ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରାଯାଏ, ପ୍ରଭୁଙ୍କୁ ଯେଉଁ କେମିତି ଭଜନ କରାଯାଏ, କେମିତି ସାଧନ କରାଯାଏ, ଏସବୁ ସଂକ୍ଷେପରେ ବୁଝି ନେବା ଦରକାର, ତାହେଲେ ତୁମେ ଦୃଢ଼ ଭକ୍ତିଟା କରିପାରିବ। ଆଉ ଯଦି ନିଜର ସଂସ୍କାରଟାକୁ ଏଣେ ପୂର୍ବର ସଂସ୍କାର କମ ଅଛି, ପୁଣି ଏ ଜନ୍ମର ଭଜନ ସାଧନ ଠିକ୍ସେ କରୁନି, ଆର ଅପରାଧ କରୁଛି, ଆହୁରି ସେବାପତ୍ର କରୁନି, କ'ଣ ହବ, ପୂର୍ବ ସଂସ୍କାରଟା ବି ପୂର୍ବ ସ୍ୱୀକୃତିରେ ବି ନଷ୍ଟ ହେଇଯିବ। ଆଉ ପୂର୍ବ ସ୍ୱୀକୃତିରେ ବେଶୀ ନଷ୍ଟ ହେଇଯାଉଛି ନା, ଜଣେ ପ୍ରଶ୍ନ କରିବ ଆଜ୍ଞା କେମିତି ଆସିଲେ ତାର ଯଦି ପୂର୍ବ ସ୍ୱୀକୃତି ନାହିଁ, ଅଛି ଆସିଛନ୍ତି, ପୂର୍ବ ସ୍ୱୀକୃତି ନାହିଁ କାହିଁ, କିନ୍ତୁ କ୍ଷୟ ହେଇଯିବ, ମନେ ରଖ, ବି କେୟାରଫୁଲ, ତୁମର ଯେତିକି ସ୍ୱୀକୃତି ଥିଲା ତୁମେ ଭକ୍ତ ହେଇଛ, ସେଇଟା ବି ନଷ୍ଟ ହେଇଯାଏ, ସ୍ୱୀକୃତି ନଷ୍ଟ ହେଇଯାଏ ଯେତେବେଳେ ମହତର ଅପରାଧ କରି ସବୁବେଳେ ଆଲୋଚନା ସମାଲୋଚନା ଶୁଦ୍ଧ ଭକ୍ତଙ୍କର ଭକ୍ତମାନଙ୍କର କରିବ, ତୁମ ନଷ୍ଟ ହେଇଯିବ, ସ୍ୱୀକୃତି ନଷ୍ଟ ହେଇଗଲେ ପୁଣି ସେ ବୁଦ୍ଧି ଆସିଯିବ, ତୁମେ ନିଜକୁ ନିଜେ ବିଚାର କରିବ, ଆରେ ମୁଁ କେତେ ଭକ୍ତମାନଙ୍କୁ କେମିତି ଦେଖୁଥିଲି, କେମିତି ଭଜନ କରୁଥିଲି, କେମିତି ଭଲ ଥିଲି, ବର୍ତ୍ତମାନ ସମସ୍ତଙ୍କ ଦୋଷ ଦେଖାହଉଛି, ଭଲ ଲାଗୁନି, ଭଗବାନ ଯେତେବେଳେ ତୁମର ଭଜନଟା କମିଯିବ, ଭଗବାନ ଅପ୍ରସନ୍ନ ହେବେ, ସେତେବେଳେ ତୁମକୁ ଆଉ କିଛି ଭଲ ଲାଗିବନି, କେବଳ ଦୋଷଟା ହିଁ ଦେଖାହବ, ଯାହାର ଯେତେବେଳେ ଭଜନ କମିଯାଏ ଭଗବାନ ଆଉ ଅପ୍ରସନ୍ନ ହେଇଯାଇଛନ୍ତି, ସେ ଆଉ ସେ କେବଳ ଭକ୍ତଙ୍କର ଦୋଷ ଦେଖିବ ତାକୁ ଦେଖାହବ, ଆଉ କର୍ମୀଙ୍କର ଗୁଣ ଦେଖିବ ତାକୁ, ଏଇ ଦୁଇଟା ଆସିବ, ଏ ଲୋକଟା ଭଲ, ଏମାନେ ସବୁ କ'ଣ ଭାବୁଛିମାନେ ଏମିତିକା, ସାଧୁମାନେ ଏମିତିକା, ଭକ୍ତମାନେ ଏମିତିକା, ସବୁବେଳେ ତାର ଦୋଷ ଆସିବ, ତାକୁ ମାନବ ଜ୍ଞାନ ବି ହବ, ସେ ଦୋଷଟା ତା ଭକ୍ତରୁ ନୁହେଁ, ମାନେ ତାର ଚେତନଟା ଏତେ ଦୂଷିତ ହେଇଗଲାଣି, କାରଣ ଦୋଷ ଜଗତରେ ଯିଏ ବି ଆସିଛି ତାର କେହି ଦୋଷ ଗୁଣ ରହିଛି, ଭଗବାନ ଦୋଷ ଗୁଣ ଦେଖନ୍ତିନି, ଭଗବାନ ଦୋଷ ଗୁଣ ଦେଖିଥାନ୍ତେ ପ୍ରଥମରେ ଯଦି ଭଗବାନଙ୍କର ଭକ୍ତଙ୍କ ନାମ ବିଚାର କରିବା, ଭକ୍ତଙ୍କର କଥା ଚିନ୍ତା କରିବା, ସମସ୍ତଙ୍କର ଗୋଟେ ଦୋଷ ଅଛି, ପ୍ରହ୍ଲାଦଙ୍କର ଅସୁର ପିତା ହଉଛି ଶତ୍ରୁ, ଶତ୍ରୁ ପୁତ୍ରକୁ କୋଳରେ ବସେଇବେନି, ଶତ୍ରୁ ପୁତ୍ରକୁ ନିଜର କରିବେ, ରାକ୍ଷସ କୂଳରେ ଜନ୍ମ, ଅସୁର କୂଳରେ ଜନ୍ମ, ସମସ୍ତଙ୍କର ବିଭୀଷଣ ଶତ୍ରୁର ଭାଇ ଭଗବାନ ଯଦି ଦୋଷ ଦେଖାଯିବ, ଭଗବାନ ଦୋଷ ଦେଖିଛୁ ଆମର କେହି ଗୋଟେ ଶତ୍ରୁର ଲୋକକୁ କେହି ଭଲ ପାଇବେ, ଭଗବାନ ଦୋଷ ଦେଖନ୍ତିନି, କାହାର ବି ଦୋଷ ଦେଖନ୍ତି, ସେ ଗୁଣ ଦେଖନ୍ତି, କିଛି ଗୁଣ ଅଛି, ଜଣଙ୍କର ପୂର୍ବ ସ୍ୱୀକୃତି ବେଳକୁ ସେ ଏଠିକି ଆସେ, ଭକ୍ତି ଯୋଗୁଁ ଆସେ, ସଞ୍ଚିତ ପୂର୍ବ ସ୍ୱୀକୃତି, ସେ ସ୍ୱୀକୃତିର କ୍ଷୟ ହେଇଯାଏ। କେମିତି କ୍ଷୟ ହେଇଯିବ? ସ୍ୱୀକୃତି କ୍ଷୟ ହେବାର ଯେତେବେଳେ ଆମର ସରଳତା ନଷ୍ଟ ହେଇଯାଏ, ଆମର ତ ସନ୍ଦେହଟା ଆସେ। ଭୌତିକ ଦୁନିଆରେ ବି ସେମିତି ଦେଖୁନା, ତୁ ଜଣେ ବିଶ୍ୱାସ କରୁଛୁ, ଆଉ ଜଣେ ଆସି କହିଲେ ତୁ ତାକୁ ବିଶ୍ୱାସ କରୁଛୁ, ସେ ତା ଟଙ୍କା ଖାଇଦେଇଯିବା, ତ ଖାଇଦେଇ ତାକୁ ହଇରାଣ ପକେଇ, ତୁ ତା ସାର ଭଲ ମିସ୍ତ୍ର, ବର୍ତ୍ତମାନ ତୁ ଦେଖିଲେ ମୋତେ ଡର ଲାଗିବ, ସେ କହିପାରୁନଥିବ, କିନ୍ତୁ ସନ୍ଦେହଟା ଆରମ୍ଭ ହେଇଗଲା, ସନ୍ଦେହଟା ହେଇଗଲା। ପରୀକ୍ଷା କରି ଦେଖୁନାହାନ୍ତି, ଯଦି କେହି କହିଦେଲା ତୁ ବଡ଼ ପୁଅ, ତୁମ ବଡ଼ ପୁଅଟା ସେ ପକେଟରୁ ପଇସା ଚୋରି କରି ନେଇଯାଉଛି, ମନେକର ବାପୁ କିଏ କହିଦେଲା, ତ ବାପାର କ'ଣ ସନ୍ଦେହ ଚାଲିଲା ସାର ସାଙ୍ଗେ ସାଙ୍ଗେ, ପୁଅ ପ୍ରତି ମୋ ପୁଅ ଚୋରି କରୁଛି। ବାପା ଯଦି ଟଙ୍କାଟାକୁ ମାର୍କେଟରେ 50 ଟଙ୍କା କି 20 ଟଙ୍କା ପକେଇ ଦେଇ ପଳେଇ ଆସିଥିବ, ସେ ଆସି ଘରେ ପ୍ୟାଣ୍ଟ ସାର୍ଟ ରଖିଦେଇ ତମର ଗାଧି ସାଧିକି ପଇସାକୁ ଖୋଲିବ, ଯଦି ନ ପାଇବ ସେ କ'ଣ କହିବ, ବଡ଼ ପୁଅ ନେଇଯାଇଛି। ସନ୍ଦେହ ଗୋଟେ ଏଇଭଳି ଜିନିଷ, ସନ୍ଦେହ ଯେତେବେଳେ ମୁଣ୍ଡରେ ଥରେ ପଶିଲା ତୁମେ ସବୁବେଳେ ସେଭଳି ସେଇଟାକୁ ଚିନ୍ତା କରିବ। ବାହାର ଦୁନିଆରେ ଏଇଟା ଚଳୁଛି, କିନ୍ତୁ ଭକ୍ତି ଦୁନିଆରେ ଏଇଟା ଚଳିବନି। ଭକ୍ତି ଦୁନିଆରେ ସବୁବେଳେ ମନେ ରଖିବାକୁ ପଡ଼ିବ, ଅନ୍ୟର ଆଲୋଚନା ସମାଲୋଚନା ପାଇଁ ସମୟ ଦେବା ସବୁଠୁ ଜୀବନର ବୋକାମିର କାମ। କିଏ କ'ଣ କରୁଛି ଆମେ ଏଇଟା ଦେଖି ଦେଖି ସଂସାରରୁ ବିରକ୍ତି ହେଇଯାଇଛି। ସଂସାରରୁ ଜଣେ ଭକ୍ତି ମାର୍ଗକୁ ଆସେ କେବଳ ଏଇଥିପାଇଁ, ସେ ଦେଖୁଛି ସଂସାର କ'ଣ ହେଉଛି, ସେ ଫ୍ରଷ୍ଟ୍ରେଟେଡ୍ ହେଇକି କେବଳ ସଂସାରକୁ ଆସିଛି, ଏ ଭକ୍ତି ଯାଗକୁ ଆସିଛି, ପୁଣି ଭକ୍ତି ଯୋଗରେ ସେ ଜିନିଷଟା ଦେଖିବ ପୁଣି ସଂସାରକୁ ପଳେଇଯିବ। ଦୋଷ ଦେଖିବା ଦ୍ୱାରା ଅନ୍ୟର କିଛି କ୍ଷତି ହେଉନି, କ୍ଷତି ହେଉଛି ନିଜର, ଦୋଷ ସମସ୍ତଙ୍କର ଅଛି, ଆଉ ସେଥିପାଇଁ ନିଜର ଦୋଷଟାକୁ ଯଦି ବାହାର କରିପାରିଲେ ହିଁ ଭକ୍ତିରେ ଲାଭ ହେଲା। ଏଥିପାଇଁ ଶାସ୍ତ୍ର ଶ୍ରବଣ କରାଯାଏ, ଶାସ୍ତ୍ର ଏଥିପାଇଁ ବାରମ୍ବାର ଶ୍ରବଣ କରାଯାଏ, ତତ୍ତ୍ୱ ଜିନିଷ ଏଥିପାଇଁ ବାରମ୍ବାର ଶ୍ରବଣ କରାଯାଏ, ଅନ୍ତଃକରଣରେ ଯେଉଁ ଦୋଷଟା ଲୁଚିକି ରହିଛି ସେଟା କେହି ବାହାର କରିପାରିବେନି। ବି କେୟାରଫୁଲ, ସାବଧାନ ପୁରା। ଆମେ ବହୁତ କିଛି କରୁଛେ କିନ୍ତୁ ଭିତରେ ଆମର ଗୋଟେ ଦୋଷ ରହିଛି, ସେ ଦୋଷଟାକୁ ଆମେ ଜାଣିଛେ କିନ୍ତୁ ଆମ ମନ ଢାଙ୍କି ଦେଉଛେ, ନାଇଁ ନାଇଁ କିଛି ଅସୁବିଧା ନାହିଁ, ଆମର ଯେଉଁ ଭିତର ଦୋଷଟା ରହିଛି ସେଟାକୁ କେହି ଉଘାଡ଼ି ପାରିବେନି, କି ବାହାର କରିପାରିବେନି, କେବଳ ଶାସ୍ତ୍ର। ଜଣକ ମୋର ଭଗବାନଙ୍କ ପାଖରେ ମନ ଲାଗୁନି, ମୋର କ'ଣ ଅସୁବିଧା, କ'ଣ ଅସୁବିଧା ସେ ଜାଣିପାରିବନି, କିନ୍ତୁ କେବଳ ଭାଗବତ ଶୁଣି ଦେଇଗଲେ, ଭାଗବତ କଥା ସେ ଶୁଣିଲେ, ନିରପେକ୍ଷ ସାଧକଙ୍କ କଥାରୁ ଯଦି ଭଗବାନଙ୍କ କଥା ସେ ଶୁଣିବ, ସେ ବୁଝିଦେବ ମୋର ଏଇଠି ଏଇଠି ଦୋଷ ରହୁଛି। ସେଥିରେ ବହୁତ ଭକ୍ତ ସେମାନେ ସବୁ କୁହନ୍ତି, ହଁ ମୋ ପାଇଁ ଆଜି କଥାଟା ହେଲା, ମହାରାଜ ମୋତେ ଦେଖେଇ କହିଲେ, ଆରେ ଏଇଟା ସବୁ ଫାଲତୁ, ଏସବୁ ବିଚାର ନାହିଁ, ଏଇଟା ତୁମର ସେ ଦୋଷଟା ତୁମକୁ ଲାଗିଯିବ ସାଙ୍ଗେ ସାଙ୍ଗେ, ଭାଗବତର ଏଇଟା ମହିମା, ଏଇଟା ଗାଁ କଥା ନୁହେଁ, ଦେଖେ ସେ କି କାହାକୁ କୁହାଯାଏ, ଭାଗବତର ଏଇଟା ହେଉଛି ମହିମା। ପ୍ରତି ଜୀବର ଅନ୍ତଃକରଣରେ ବକ୍ତାର ଶ୍ରୋତାର ସମସ୍ତଙ୍କର, ବକ୍ତା ବହୁତ ଅନୁତାପ କରେ, ତା ମୁଖରୁ ଏଇଟା ବାହାରୁଛି, ଯଦି କୌଣସି ଶୁଦ୍ଧିକରଣ ଜିନିଷ ବାହାରୁଛି ତାର ସେଇଟା ଶୁଦ୍ଧି ହେଇନି, ସେ ବହୁତ ଅନୁତାପ କରେ, ତାର ଶୁଦ୍ଧିକରଣ ଏ କଥାରେ, ସେ ହେଉଛି ପ୍ରକୃତ। ସେ କେବଳ ଉପଦେଶ ଦେଇଦେଇକି ପଳେଇ ଆସିବ, ତା ମନ ଖୁସି ହେଇଯିବ ନାହିଁ, ସେ ନିଜକୁ ନିଜେ ପିଟେ, ବାହାର ଲୋକକୁ ପିଟିବାର ଆନନ୍ଦ ଆଉ ନିଜକୁ ନିଜେ ବାଡ଼ିବାର କୋଉଟା କୋଉଟା କଷ୍ଟ କହିଲ, ପିଟିପାରିବ, ହା ଏଇ ତ ବକ୍ତା ଆଉ କଣ, ବକ୍ତା ହଉଛି ଏଇଟା, ତୁ ଯିଏ ଭାବୁଛନ୍ତି ଆମେ ପ୍ରଭୁଚନ୍ଦ ବକ୍ତା ହବୁ, ବକ୍ତା ହେଲେ ନିଜକୁ ନିଜେ ପିଟିବାକୁ ପଡେ, ପିଟ ନିଜକୁ ନିଜେ ଦେଖିବା ବାଡ଼ିଲା, ଦେଖିବା ଅନ୍ୟକୁ ବାଡ଼େଇବାଟା ସହଜ, ଶ୍ରୋତାକୁ ତୁମେ କହିଦେବ ସହଜ, କିନ୍ତୁ ନିଜକୁ ନିଜେ ବାଡ଼େଇବାକୁ ପଡୁଛି, ଆଉ ନିଜକୁ ନିଜେ କ'ଣ ପିଟିବ, ଏଇ ସାଧୁ ଗୁରୁ ବାଣୀ ଯୋଉ ନା ତୁମର ଅନ୍ତରକୁ ମନ୍ଥନ କରିଦେବ, ଯଦି ତୁମେ ପ୍ରକୃତରେ ସାଧୁଗୁରୁ ଆନୁଗତ୍ୟର ହରି କଥା କହୁଛ, ତୁମେ ଯଦି ଯେମିତି ଉପର ଠାରେ ଲୋକମାନଙ୍କ ପାଇଁ କହୁଛ ବା ଗୋଟେ କିଛି ନେମ୍ ଫାଇମ୍ ପ୍ରେଷ୍ଟିଜ୍ ଆଡ୍ରେସନ୍ ପାଇଁ କହୁଛ, ସେଟା ଅଲଗା ଜିନିଷ। ଏ ଅନ୍ତଃକରଣର ଅନ୍ତଃକରଣକୁ ଶୁଦ୍ଧି କରେ, ଅନ୍ତଃକରଣର ରହିଥିବା ଦୋଷଟିକୁ ଏ ଭଗବାନଙ୍କର କଥା, ଯେଉଁ ନିର୍ଗୁଣ ହରିକଥା ବା ପରମ୍ପରାଗତ ଆଚାର୍ଯ୍ୟଙ୍କର ମୁଖ ନିଃସୃତ, ତାଙ୍କର ଶରଣାଗତ, ତାଙ୍କ ଚରଣରେ ସମର୍ପିତ ହେଇକି ଯେଉଁ କଥା ବାହାରେ ସାଧକର, ସେଇଟାକୁ ବକ୍ତା ଓ ଶ୍ରୋତା ଉଭୟଙ୍କର ଅନ୍ତଃକରଣର ଦୋଷଟିକୁ ଜଣେ, ଆରେ ଏଇଟା ମୋର ଦୋଷ, ମୁଁ ଏଥିପାଇଁ ମୋର ଭଜନଟା ହଉନି, ଏଇଥିପାଇଁ ଆମେ କଥା ଶୁଣୁଛେ, ଆଉ ଅନ୍ୟର କ'ଣ ଦୋଷ ଦେଖିବେ, ଅନ୍ୟର ଦୋଷ ଦେଖିବା ସମୟ କାହିଁ ଆମର, ଯେତେବେଳେ ବଡ଼ ଦୋଷଟା ପାନ ଖାଇବା ଲୋକ ମଧୁ ଖାଇବାକୁ ଦେଖୁଛି, ମଧୁରା ଖାଉଛି, ସେ ଖାଉଛି କ'ଣ? ପାନ। ପାନ ଖାଇବା ଲୋକ କିଏ ଦେଖୁଛି? ଗୁଣ୍ଡି। ଗୁଣ୍ଡି ଖାଆନ୍ତିନି ଆଜିକାଲି, ଖୋଇନି, ଆଗରୁ ସବୁ ଗୁଣ୍ଡି ଥିଲା। ଗୁଣ୍ଡି ଦୁଗୁତା ଦୁଗୁତା ଖାଇଲ, ହେ ପାନଟା ଖାଉଛି, ପାଟିଟାକୁ ଲାଲ କରିଛି, ଏଠି ତୁମେ ଦୁଗୁତାଟା ଖାଉଛୁ। ଦୁଗୁତା ଖାଇବା ଲୋକ ସେ ଦେଖୁଛି କାହାକୁ? ପାନ। ପାନ ଖିଆ ଦେଖୁଛି, ମଦ ଖିଆ, ମଦ ଖିଆ କାହା ଦୋଷ ଦେଖୁଛି? ସବୁଠୁ ବଡ଼ ନିଶା ଖାଉଛି, ସେ କାହା ଦୋଷ ଦେଖୁନି? ସେ କାହା ଦୋଷ ଦେଖୁଛି? ସେ ଖାଉଛନ୍ତି ଖାଉଛନ୍ତି ସବୁ କ'ଣ? ତାର ନିଶାଟା, ତାର ବଡ଼ ନିଶା ଅଛି ନା, ସେ ଛୋଟ ଜିନିଷକୁ ଦେଖୁନି। ଏ ଛୋଟ ଲୋକ ବଡ଼ ନିଶାକୁ ଦେଖୁଛି। ଭକ୍ତିରେ ତୁମ ନିଶା ହେଇଗଲେ ତୁମେ ଆଉ ଦେଖିବନି କିଏ କ'ଣ କରୁଛି କ'ଣ ନାହିଁ, ଏଇଟା କଲା ସିଏ ସେଇଟା କଲା ସିଏ ସେଇଟା, ସମୟ କାହିଁ ତୁମେ ଦେଖିବା ପାଇଁ? ତୁମେ ଗୋଟେ ନିଶାରେ ପଶିଗଲ ନା, ତୁମ ଭିତରେ ଗୋଟେ ଇମର୍ଜ ମର୍ଜ ହେଇଗଲ, ତୁମେ ଗୋଟେ ରସ ପାଇଗଲ। ଯିଏ ଯା ଆସିବ ଭୌତିକ ଶରୀରରେ ଆସିବ, ସିଏ କ'ଣ କରୁଛି ଛଡ଼ା ମୁଣ୍ଡରୁ ବାହାର କର, ତୁମ ଭିତରେ ରହିବନି, ସିଏ ଆସିବନି କେମିତି? ନାରୀକି ଦେଖିବ, ପୁରୁଷକୁ ଦେଖିବ, ପଶୁକୁ ଦେଖିବ, ପକ୍ଷୀ ଦେଖିବ, ଦୋଷ ଆସିବ, ସବୁ କାହାର ଦୋଷ କାହାର ଗୁଣ ଆସିବ, କିନ୍ତୁ ସେଇଟା ତୁମର ଭଜନରେ ବାଧା କେବେ ସୃଷ୍ଟି ହବନି, କିମ୍ବା ଦୋଷ ଦେଖିକି ତା ପ୍ରତି ତୁମର ଶତ୍ରୁତା ମନୋଭାବ ଆସିବନି। ଦୋଷ ଆସେ ଶତ୍ରୁତା, ଯେମିତି ଆପଣ ଯାଉଛନ୍ତି ବଜାର, ଯାଉଛନ୍ତି ବଜାରରେ, ସେ ଗୋଟେ ଲୋକ ଖାଇଦେଲା ରାସ୍ତାକୁ ଫୋପାଡ଼ି ଦେଲା କ'ଣ ସେ କଦଳୀ ଚୋପା, ସେଠି ତୁମେ କ'ଣ କରିବ? ଶତ୍ରୁତା କରିକି ତାକୁ ବାଡ଼େଇ ପାରିବ କିଛି? କି ପିଲା ଲୋକଟା ତାପରେ ସାଇକେଲ ମାରିଲେ ତୁମେ ପଳେଇ ଦେଲା, ତୁମ ଘରେ କିଏ ସେଇଟା କରିଦେଲା? ଗୋଟେ ଇତିହାସ, କାହିଁକି ଏଇଟା ପକେଇଲ, କ'ଣ କଲ, କ'ଣ ନାହିଁ, ବହୁତ ଜିନିଷକୁ ଆମେ ବାହାର ଜିନିଷକୁ ଷ୍ଟଡି କରି ଦେଖିବା, ଆମେ ବହୁତ ଜିନିଷକୁ ଓଭରଲାପ୍ କରୁଛେ, ବହୁତ ଛାଡ଼ ଦେଉଛେ, ଯାହା ହେଲା ହେଲା ଛାଡ଼, ସେ କରୁ, ସେଇଟାକୁ ଭକ୍ତି ଯୋଗରେ କରିପାରୁନି, ସେଇଟାକୁ ଭକ୍ତି ଯୋଗରେ କରିପାରୁ। ବହୁତ ଲୋକ ବହୁତ କିଛି ଭୁଲ କରୁଛନ୍ତି, ଆମେ ଆଖି ଆଗରେ ଦେଖୁଛେ, ବାଟଟା ବନ୍ଦ କରୁଛେ କି ନାହିଁ ବାହାର ଦୁନିଆରେ, କିଛି କହିପାରୁନି। ଏଇ ପିଲା ଆସୁଛନ୍ତି ଏଠି ବସିକି ମଦ ଖାଇକି ଯାଉଛନ୍ତି, ଆମେ କିଛି କହିପାରୁଛେ? ତା ଖାଲି ଖାଲି ତାର ଗଲେ ରାସ୍ତା, ସରକାର ରାସ୍ତା, ତାର ବସିକି ଖାଇଗଲେ ଆମର କ'ଣ ହେଲା? ଗୋଟେ ଓଡ଼ିଆରେ ଗୋଟେ କୁହନ୍ତିନି, ସେ ତାର ମଦ ଖାଉ, ମୋ ଆପଧନ ଖାଉଛି, ଲୋକମାନେ କହିଦିଅନ୍ତି, ତାର ଖାଇଲେ ଖାଲି ତା ଆପଧନ ଖାଇଲେ ମୋର କ'ଣ ହେଇଯାଉଛି? ଦେଖ ବାହାର ଲୋକ କେତେ ଜିନିଷକୁ ମାଇନସ୍ କରିଦେଉଛନ୍ତି। ପର କଥାରେ କେବେ ଗୋଟେ ଓଡ଼ିଆରେ ଗୋଟେ କୁହାଯାଏ, ଛୋଟ ପିଲାବେଳେ ସବୁ ଆମର ଶିକ୍ଷା ଦିଅନ୍ତି, କାହା ପିଣ୍ଡାରେ ବସି ଆମର ଆବଶ୍ୟକ ନାହିଁ, ଆମେ ଆମର ବାବାମାନେ ଏସବୁ ଆମକୁ ଶିଖେଇଛନ୍ତି, କାହା ପିଣ୍ଡାରେ କେବେ ବସିବନି, ଛୋଟ ପିଲାବେଳେ ବାଟେଇବେ, କାହା ପିଣ୍ଡାକୁ ଯିବନି। ଆରେ ଛୋଟ ପିଲା କାହିଁ ପିଣ୍ଡାକୁ ଯିବନି ନା, ପିଣ୍ଡାକୁ ପର ପିଣ୍ଡାରୁ ଗଲା ମାନେ ତୁମେ କିଛି କଥା ଶୁଣିବ, ତୋ ନାଁଟା ଉଠିବ, କାହା ପିଣ୍ଡାକୁ ଯିବା ଦରକାର ନାହିଁ। କର୍ମୀ ଲୋକମାନଙ୍କର ଜୀବନ ଏମିତି ଥିଲା, ଆମେ ଭକ୍ତ ହେଇଗଲା ପରେ କେବଳ ଆମର ବିଜନେସ ହେଉଛି କେବଳ ପର କଥାର ମୁଣ୍ଡ ପୁରିଆ, କିଏ କ'ଣ କରୁଛି, କେଉଁଠି କ'ଣ ହେଉଛି। ଆରେ ଏଥିରେ ସୁକୃତି କ୍ଷୟ ହେଉଛି ନା, ସୁକୃତି କ୍ଷୟ ହେଉଛି। ଯେଉଁମାନେ ସେଥିରେ ମୁଣ୍ଡ ପୁରେଇକି ଇଫେକ୍ଟ ନ ହେବେ, କ'ଣ ପ୍ରଭାବିତ ନ ହେବେ, ସେମାନେ ହିଁ ଗୁରୁ ଦାୟିତ୍ୱ ନେଇଥାନ୍ତି। ଗୁରୁ ସେ ଗୁରୁଙ୍କର କାମ ସେଟା, ଗୁରୁ ଦୋଷ ଦେଖିବେ, ସେ ଦୋଷ ଦ୍ୱାରା ସେ ପ୍ରଭାବିତ ହେବେନି। ଆମେ ଦୋଷ ଦେଖିବା ମାନେ ତାଦ୍ୱାରା ତା ଗୋଟେ ମନରେ ବିକାର ଆସିବ, ସେ ଯେମିତିକା ସେ ଏଇଟା କରୁଛି, ଏଇଟା ଏଇଟା ବହୁତ ବଡ଼ ଗୋଟେ ଜୀବ, ଯଦି ଭଜନରେ ସବୁଠୁ କିଛି ବାଧା କଥା ଗୋଟେ ଜୀବକୁ ଘୃଣା କରିବା, ତାର ସ୍ୱଭାବ ତୁମକୁ ଭଲ ଲାଗୁନି ନା, ଠିକ ଅଛି, ତୁମେ କଥା ନ କହିପାର, ପେ ଅବସେନ୍ସ କିପ୍ ଡିଷ୍ଟାନ୍ସ, ତୁମେ ଦୂରରେ ରୁହ, କିନ୍ତୁ ଘୃଣା କେବେ କରିବନି, ଆଉ କିମ୍ବା ସମାଲୋଚନା ଆଲୋଚନାରେ କେହି ପଶିବନି, ସେଟା ତୁମ ଜୀବନର ସବୁଠୁ ସବୁଠୁ ନଷ୍ଟ ଯଦି କିଛି ଭକ୍ତିରେ କରେ ସେଇଟା ମନେ ରଖିବା ଦରକାର। ଆମେ ଯାହାକୁ ସମାଲୋଚନା କରୁଛେ ସିଏ ଆମକୁ ଜାଣିପାରୁନି, ମନ୍ଦ ବୋଲି ବ୍ୟବହାର କରୁଛି, କିନ୍ତୁ ଆମେ ତାକୁ ସମାଲୋଚନା କରୁଛେ, ଭଗବାନ କେତେ ଦୁଃଖୀ ହେଉଛନ୍ତି, ସିଏ ଆମକୁ ଗୋଟେ ବିଶ୍ୱାସ କରୁଛି, କିନ୍ତୁ ଆମେ ତାକୁ ସମାଲୋଚନା କରୁଛେ, ଏଇଟା ସବୁ ବିଶ୍ୱାସଘାତକତା। ଆଉ ଭଗବାନ ଜାଣୁଛନ୍ତି ନା, ଆମେ ଯେମିତି ଅନ୍ୟକୁ ସମାଲୋଚନା କରୁଛେ ପରୋକ୍ଷରେ ଆମକୁ ବି ସେଭଳି ଲୋକ ସମାଲୋଚନା, ଏଇଟା ଆସିଯିବ, ଏଇଟା ବନ୍ଦ କରିପାରିବନି, କାରଣ କେହି ନ ପଠେଇଲେ ପରମାତ୍ମା ପଠେଇଲେ, ପରମାତ୍ମା ଜାଣୁଛନ୍ତି ନା, ଏଇଟା ଜାଣୁଛନ୍ତି, ଏ ଯିବ ଏମିତିକା, ତା ପାଇଁ ସେ ବ୍ୟବସ୍ଥା କରିଦେବେ। ଓ ଆମର ଯେତେବେଳେ ସମାଲୋଚନା ଶୁଣିବେ ଆମ ହୃଦୟରେ କ'ଣ ଆସିବ? କ୍ରୋଧ ଆସିବ, ଈର୍ଷା ଆସିବ, ଦ୍ୱେଷ ଆସିବ, ଏଟା ଭକ୍ତିର ବାଧକ ହେଲା। କିନ୍ତୁ ସମାଲୋଚନା ଶୁଣିକି ଯଦି ତୁମେ ଖୁସି ହେଇଗଲ ତା ତୁମେ ଜିଣିଗଲ, ସମାଲୋଚନା ଶୁଣି କିଏ ଖୁସି ହେଇପାରିବ? କାହାକୁ ଆଲୋଚନା କଲେ, ସମାଲୋଚନା କଲେ, ତାକୁ କିଛି କହିଲେ, କହିଲେ ହେଲା, କହିଲେ କହିଲେ କ'ଣ ଅଛି? ଯେମିତି ଶିବଜୀଙ୍କୁ ବହୁତ କିଛି କହିଲେ ଦକ୍ଷ, ସେ ଗୋଟେ ହସରେ ଉଡ଼େଇ ଦେଇ ଚାଲିଗଲେ ଉଠିକି, ବ୍ରହ୍ମା ସେଠି ବସିଥିଲେ, ବଡ ବଡ ଦେବତାମାନେ ବସିଥିଲେ, କେହି ସହ୍ୟ କରିପାରୁନଥିଲେ, କିନ୍ତୁ ଶିବଜୀ ହସିକି ପଳେଇଗଲେ ସମ୍ମୁଖରେ, ବ୍ରହ୍ମାଙ୍କ ସମ୍ମୁଖରେ ଦକ୍ଷ କହୁଥିଲେ, ତୁମର କଥାରେ କେବଳ ବ୍ରହ୍ମାଙ୍କର କଥାକୁ ମାନିକି ମୁଁ ମୋ ଝିଅଟାକୁ ମୁଁ ଦେଲି, ମୋର ମୃଗନାରାୟଣୀ ଝିଅଟାକୁ ମୁଁ ଦେଇଦେଲି, କାହାକୁ, ଏ ଭୂତନାଥଙ୍କୁ, ଯିଏ ବସ୍ତ୍ର ପିନ୍ଧୁନାହାନ୍ତି, କେବଳ ଭୂତମାନଙ୍କ ସାଙ୍ଗରେ ରହୁଛନ୍ତି, ଅପବିତ୍ର ଶ୍ମଶାନବାସୀ। ଶିବଜୀ କିଛି ବି କହିଲେ, ତାଙ୍କ ପାଖରେ ତ୍ରିଶୂଳ ଥିଲା, ଆମେ ରାଗିଲେ କ'ଣ କରିବା, ଗୋଟେ ବାଡ଼ି ଠେଙ୍ଗା ଦରକାର, ସେଥିରେ ଗୋଟେ ବେଙ୍ଗୁକୁ ମାରିପାରିବେ କି ସାପକୁ ମାରିପାରିବେନି, ଯଦି ଠିକ ସେ ନ ବାଜିଲା। ତାଙ୍କ ପାଖରେ ତ୍ରିଶୂଳ ଥିଲା, ତୃତୀୟ ଚକ୍ଷୁ ଅଛି, ସେ ହସି ଦେଇ ଚାଲି ଆଇଲେ। ଜଗତର ବୈଷ୍ଣବ ଯେଉଁ ଶବ୍ଦ ରହିଛି, ଏ ଜଗତର ଶବ୍ଦ ନୁହେଁ, ଏ ଯେଉଁ ବୈଷ୍ଣବ ଫିଲୋସଫି, ବିଶେଷ କରି ଗୁଡ଼ିଏ ବୈଷ୍ଣବ ଦର୍ଶନ ଯେଉଁ ରହିଛି, ସେ ଏ ଜଗତର କିଛି ଜିନିଷ ନୁହେଁ। ସେଥିପାଇଁ ୟା ପାଇଁ ପ୍ରଚୁର ସ୍ୱୀକୃତିର ଆବଶ୍ୟକ ରହିଛି, ଭୁରି ସ୍ୱୀକୃତି। ସେଥିପାଇଁ ଏଇ ପ୍ରଭୁପାଜୀ ମହାରାଜ ଏସବୁ ସଂସ୍ଥା ଗୋଟେ କେତେ ବଡ଼, ଯଦି ଜଣେ ଆମେ ସେତେବେଳେ ସବୁ ଅନମାଚ୍ୟୁର୍ଡ ଷ୍ଟେଜ୍, ବର୍ତ୍ତମାନ ସବୁ ଆମେ ବୁଝୁଛୁ, ଗୋଟେ ଜୀବକୁ ଏ ପଥକୁ ଆଣିବା ପାଇଁ କେମିତି ଭଗବାନ ଏଭଳି ମହାନ୍ତମାନଙ୍କୁ ପଠାଉଛନ୍ତି। ଜୀବ କେବେ ସେ ତ କେବେ ହେଲେ ଗୋଟେ ଷ୍ଟାର୍ଟ କରିବ ନା, ଏଇ ଏଇ ଜୀବନରୁ ବାହାରିବା ପାଇଁ, ମଣିଷ ଶରୀରରୁ ବାହାରିବା ପାଇଁ, ସେ ତ କେବେ ଭକ୍ତିରେ ଆରମ୍ଭ କରିବ ନା, କେମିତି ଆରମ୍ଭ କରିବ, ତାକୁ ସ୍ୱୀକୃତିଟା କଲେ ତ ଭକ୍ତି କରିବ, ସ୍ୱୀକୃତିଟା ପାଇବ କେଉଁଠି, ସ୍ୱୀକୃତିଟା ପାଇବେ କେଉଁଠି, କେଉଁଠି ପାଇବେ, ମନ୍ଦିରରୁ ପାଇବେ, ମଠରୁ ପାଇବେ, ଭଗବାନ ପାଖରୁ ପାଇବେ ନା ସ୍ୱୀକୃତିଟା। ଯେତେବେଳେ ଲୋକ ଗାଁ ମନ୍ଦିରକୁ ଯାଉନାହାନ୍ତି, ଗାଁ ମନ୍ଦିର ଲୋକ ଯାଉଛନ୍ତି କି, ସେ କେତେବେଳେ ଏବେ ଇଏ ଅଛନ୍ତି ଗୌରନୀତା, ଏଇ ଯେଉଁ ଅଛନ୍ତି ଆମର, ପଚାରୁଥିଲି ନନା, ସେ ସବୁ ଜଙ୍ଗଲ ଯାଇଥିଲେ ବି ଦର୍ଶନ କରିବା ପାଇଁ, ଘାସ ଫାସ ହେଇଗଲାଣି, କିଏ ଆସୁଛନ୍ତି, କିଏ ଜଣେ, ସେ ପାଗଳି ଥିଲା, ତାର ଘଣ୍ଟିଆ ଟିକେ ବାଡ଼ଉଥିଲା, ଆଉ ଛୁଆ ଗୋଟେ କିଏ ଯାଉଥିଲା, କିଏ ହିଁ ଯାଉନାହାନ୍ତି ମନ୍ଦିର, ଘର ପାଖର ମନ୍ଦିର ଗୋଟେ ପ୍ରଣାମ କରିବା ଯାଇକି ଭଗବାନଙ୍କୁ ଦର୍ଶନ କରି ଗୋଟେ ଫୁଲ ଦେଇକି ଆସିବା, କିଏ ମନ୍ଦିର ସବୁବେଳେ ଫାଙ୍କା, ତାହେଲେ ଏଇ ଲୋକ କ'ଣ ସ୍ୱୀକୃତି ପାଇବ ନା କ'ଣ, ମିନ କେତେ ମିନ କେତେଜଣ ଯାଉଛନ୍ତି ଦିନରେ, ଦି ଚାରି ଜଣ ଖଣ୍ଡେ ଯାଉଥିବ ବୋଧେ, ସେ ବୁଢ଼ୀମା ଫୁଢ଼ିମା କି, ଆଉ ଏଇ କାର୍ତ୍ତିକ ମାସ ଅଛି ବୋଲି ଯାଉଛନ୍ତି ନା, ଆଉ କ'ଣ, ଦି ଚାରି ଜଣ ଦେଖନ୍ତୁ, ସେ ଦୁଇ ଚାରି ଜଣ ସ୍ୱୀକୃତି ପାଇବେ, ଯିଏ ମନ୍ଦିରଟା କରିଥିଲା ସେ ଗୋଟେ ଗାଁ ଲୋକ ପାଇଁ କରିଥିଲା, ତାହେଲେ ଜୀବମାନେ ସ୍ୱୀକୃତି କେମିତି ପାଇବେ, କେବେ ତ ପୁଣି ଗୋଟେ ଏଇ ସଂସାର ଚକ୍ରରୁ ବାହାରିବେ ନା। ତାଙ୍କୁ ସବୁ ଅନ୍ତରରୁ ଭଗବାନ ପ୍ରେରଣା ଦେଉଛନ୍ତି, ମହାନ୍ତ ମହାଜନ ତୁମକୁ ଏଇ ପ୍ରିନ୍ସିପୁଲ କର, ସେଟା ଭକ୍ତି ଭଳିଆ ଲାଗୁ ନାହିଁ, କିନ୍ତୁ ତୁମେ ଭକ୍ତି ବି କରିପାରିବନି, ଏଇଟା ମନେ ରଖ। ସେଥିପାଇଁ ବହୁତ ଲୋକ ସମାଲୋଚନା କରନ୍ତି ଇସ୍କନଙ୍କୁ, ଇସ୍କନ ଏହା ହେଉଛି ତାହା ହେଉଛି, ଆରେ ବାବା ନା ନା ନା, ତୁମେ ଜାଣିନ, ଆମେ ବି ବୁଝିପାରୁନଥିଲୁ, ଆମେ ତ ନୂତନ ଭକ୍ତ ବହୁତ, ଆରେ ଏମିତି କାହିଁକି, ଏମିତି କାହିଁକି ସେ ଭକ୍ତମାନେ କରୁଛନ୍ତି, ଏମିତି କାହିଁ କରୁଛନ୍ତି, ଏଇଟା ଏମିତି କାହିଁ କରୁଛନ୍ତି, ନାଇଁ ନାଇଁ ନାଇଁ, ଏଇଟା ଆବଶ୍ୟକ ରହିଛି। କାରଣ ଗୋଟେ ଜୀବଟାକୁ ଏଇ ଚକ୍ରକୁ ଆଣିବାକୁ ପଡ଼ିବ ନା, କୁକୁରଟାକୁ ଭକ୍ତି ଭକ୍ତି ଭିତରକୁ ଆଣିବାକୁ ପଡ଼ିବ, କର୍ମଚକ୍ରରୁ ସେ ବାହାରିବ, ତାକୁ ସ୍ୱୀକୃତି କିଛି ଦରକାର, ସ୍ୱୀକୃତି ହେଲେ ସେ ଭୋଜନ କରିବ, ସ୍ୱୀକୃତିରେ ତାର ପୂର୍ବରୁ ନାହିଁ ନା, କିନ୍ତୁ ପୁଣ୍ୟମାନେ ଜୀବ ଯଦି ହେଇଥିବ, ଜୀବର ପୂର୍ବର ପୁଣ୍ୟ କରୁଥିବ, ଯେସା ତୁ ଅନ୍ତଗତମ ପାପମ ଜନାନମ ପୁଣ୍ୟ କର୍ମଣାମ, ଭଗବାନ କହିଲେ ପୁଣ୍ୟ ଲୋକ ହେଇଥିବ ସେ ପଟକିଣ ଧରି ନେବ, ତାକୁ ଭଲ ଲାଗିବ, ହଁ କୀର୍ତ୍ତନ ଟିକେ ଭଲ ଲାଗିବ, ଜପ ଟିକେ ଭଲ ଲାଗିବ, ନାମ ଶୁଣିଲେ ତାକୁ ଗୋଟେ ଶ୍ରଦ୍ଧା ଲାଗିବ, ଏତେ ବଢ଼ିଆ କଥା, ତାକୁ ଭଲ ଲାଗିବ, ତାର ପୁଣ୍ୟଟା ଅଛି, ପୁଣ୍ୟ ବଳରେ ତାର ଏଡ଼ୁ, ଆଉ ପୁଣି ସେ ସ୍ୱୀକୃତିଟା କେମିତି ଦବ କି, ସେ ଏମିତି ବ୍ୟବସ୍ଥା କରାଗଲା ଯେମିତି ଗୋଟେ ଜୀବ ଏଠିକି ଆସିବା ପାଇଁ ବାଧ୍ୟ ହବ, ସୁନ୍ଦର ମନ୍ଦିର, ପ୍ରସାଦ, କୀର୍ତ୍ତନ, ସବୁ ଜିନିଷକୁ ଏମିତି ଆକର୍ଷଣ, ପ୍ରବୋଧ ଭଗବାନ ପ୍ରେରିତ ଲୋକ ନା, ପୁରା ଆକର୍ଷଣ। ଆପଣ ଯାଇ ଦେଖନ୍ତୁ ଯେଉଁ ମଠରୁ ପ୍ରଭୁପାଦ ନିଜେ ତାଙ୍କର ଗୁରୁଦେବଙ୍କର ଆଶ୍ରମ, ଆମେ ନିନ୍ଦା ଅର୍ଥରେ କହୁନେ, ଯେଉଁ ଯେତେ ସବୁ ପୁରୁଣା ପ୍ରାଚୀନ ମଠ ଥିଲା ଯେଉଁଠି ତାଙ୍କ ଭକ୍ତିଦାନ ସଂସ୍ଥାକୁ ସ୍ଥାପନ କରିଥିଲେ, ସେ ମନ୍ଦିରର ଶୈଳୀ, ସେ ମନ୍ଦିରର ପୂଜା ଶୈଳୀ, ଜୀବନଯାପନ, ସେ ତାକୁ ଦେଖନ୍ତୁ ପ୍ରଭୁପାଦଙ୍କର, ସେ ତ ଆଚାର୍ଯ୍ୟ, ସେ କେମିତି, ସେ କ'ଣ ଗୁରୁଙ୍କର ପ୍ରିନ୍ସିପୁଲ ଡାଇଭର୍ଟ କରିକି, ନାଇଁ ତାଙ୍କୁ ସେଟା ପ୍ରେରଣା ଆସୁଥିଲା, ନାଇଁ ଯିବୁ କେମିତି, ସେଥିପାଇଁ ପ୍ରଭୁପାଦ କହୁଥିଲେ ବହି ଗ୍ରନ୍ଥ ଗୁଡ଼ିକ ପୁରା ଏକ ନମ୍ବର ହେବା ଦରକାର। ଇସ୍କନର ଅଧା ଲୋକ ବହି ନିଅନ୍ତି, ଯେ ଆମ ଗ୍ରନ୍ଥ ନିଅନ୍ତି କେଉଁଥିପାଇଁ, କେବଳ ପିକ୍ଚରକୁ ଦେଖି ଆଉ ତା ନାଁକୁ ଦେଖି, ପ୍ରଭୁପାଦ କ'ଣ ଦୁଇଟା ଜିନିଷ ଇମ୍ପୋର୍ଟାଣ୍ଟ, ଦୁଇଟା ଜିନିଷ ଇମ୍ପୋର୍ଟାଣ୍ଟ। ପ୍ରଭୁପାଦ ଯେଉଁମାନଙ୍କୁ ସବୁ ରାଇଟିଂ କରିବା ପାଇଁ କହିଥିଲେ, ଯେମିତି ଆମର ଥିଲେ ପୂଜ୍ୟପାଦ ଶ୍ରୀପାଦ ମହାରାଜ, ସେ ତାର କହୁଥିଲେ, ମୁଁ ଶୁଣିଥିଲି ମହାରାଜ କହୁଥିଲେ, ସାଇନ୍ସରେ ଯେଉଁ ବହି ଗୁଡ଼ା ତୁମେ ବାହାର କରିବ, ତା ଦୁଇଟା ଜିନିଷ ପ୍ରଭୁପାଦ କହୁଥିଲେ, ତୁମର ଟାଇଟଲ ଗୁଡ଼ାକ ଲାଇଫ୍ କମ୍ସ ଫ୍ରମ୍ ଲାଇଫ୍, ପ୍ରଭୁ ଥିଲାବେଳେ ଯେଉଁଟା ସବୁ ସିଲେକ୍ଟ ହେଇଥିଲା, ସେ ଶୁଣିଲା ମାନେ ଜଣେ ଏଇ ଛୁଆଟା ବୋଧ କୁନା ଆସି ବିଣା କାଟୁଛି ବିଣା କାଟୁଛି, ସେ କୋଉଠୁ ଦେଖିଦେଇଛି ବହିଟା ଆମର ପ୍ରକୃତିର ନିୟମ, ତା ମୁଣ୍ଡ ଖାଲି ତା ମୁଣ୍ଡ ଘୁରୁଛି, ଗରିବ ଛୁଆ 40 ଟଙ୍କା ବହି ବାବା, ସେ ପ୍ରକୃତିର ନିୟମଟା ପଢ଼ିବି, କ'ଣ ପ୍ରକୃତିର ନିୟମ ଅଛି, ଗୋଟେ ନାଁଟା ଶୁଣିଲା ବେଳକୁ ଭଗବତ ଗୀତା ତୁମେ ଲେଖିବ, ଭଗବତ ଗୀତା କିଏ ପଢ଼ିଥାଉ, ସେଇଥିରୁ ଆଣି ତୁମେ ପ୍ରକୃତିର ନିୟମ ଲେଖା ହବ, ସେ ପଢ଼ିବେ, ସେ ଭଗବତ ପ୍ରେରିତ ପ୍ରେଷ୍ଠ ଯିବ ନା, ତାଙ୍କୁ ସବୁ ସେ ପ୍ରେରଣାଟା ଆସୁଛି, ଭଗବାନ ପଠେଇଛନ୍ତି ସେ ଜଗତରୁ ଆଉ। ପୂର୍ବ ସେଥିପାଇଁ କହିଲେ ଗ୍ରନ୍ଥ କ'ଣ ହବ, ଫାର୍ଷ୍ଟ ତାର ଟାଇଟଲ ହେଉଛି ଇମ୍ପୋର୍ଟାଣ୍ଟ, ତାର ନେମ୍ଟା ଇମ୍ପୋର୍ଟାଣ୍ଟ, ଆଉ ତାର ଯେଉଁ ପ୍ରିଣ୍ଟିଂ ଯେଉଁ କଭର ରହିବ, ପେପର ସୁନ୍ଦର ହେବା ଦରକାର, ଲେଟର ସ୍ପଷ୍ଟ ହେବା ଦରକାର, ସବୁ ପ୍ରିଣ୍ଟିଂ ମିଷ୍ଟେକ୍ ରହିବନି, ସୁନ୍ଦର ଫଟୋ ରହିବ, କାହିଁକି ଯିବଟା କ'ଣ କରିବ ଦେଖିବ ଆଗେ, ଏତେ ସୁନ୍ଦର ବହିଟା ଅଛି, ସୁନ୍ଦର ବହିଟା ଦେଖିଲେ ପଢ଼ିବ। ଏଇ ଦେଖୁନା ଯାଉଛ ଯେଉଁ ହାଟକୁ, ସେ ଯାଦୁ କାଛୁ କୁଣ୍ଡିଆ କ'ଣ ସେଟା କୁହନ୍ତି, ସେ ମଲମ ବାଲା, ସେ ଗୋଟେ ଆଣିକି ଦେଉନି ନା କାଗଜ ଲିଫ୍ଲେଟ୍ ଦେଉନି, ସେ ଲିଫ୍ଲେଟ୍ ଦେଇଦେବ ଏଇଟା, ଆଉ ସେ ଯେଉଁ ପ୍ରେସର କୁକର ବିକିଲା ବାଲା ଯେଉଁ ନୂଆ ଦୋକାନ ଖୋଲିଛି, ତ କିଏ ଦେଖୁଛି ଫୋପାଡ଼ ସେ ଆଡ଼ଭର୍ଟାଇଜମେଣ୍ଟ ପାଇଁ ଯେଉଁ ଦିଅନ୍ତିନି, ତାଙ୍କ ସେ ପେପର ଗୁଡ଼ା ସବୁ ବାଣ୍ଟନ୍ତି, ତ କିଏ ଦେଖନ୍ତିନି ଫୋପାଡ଼ ସାଙ୍ଗ, ଯଦି ଗୋଟେ ପେପର ର ସୁନ୍ଦର ପ୍ରିଣ୍ଟିଂ ହେଇଥିବ ସେ ଆଗେ ଦେଖିବ କଣ ଲେଖା ହେଇ, ଗୋଟେ ଜୀବଟା ସ୍ୱକୃତି କେମିତି ଆକର୍ଷଣ। ଆଚ୍ଛା ସେଥିରେ ପଢିବ ସେ ଗ୍ରନ୍ଥରେ କୃଷ୍ଣ ନାଟକ, ଏମିତି ପ୍ରଭୁପାଦ ଲେଖିଛନ୍ତି ସବୁବେଳେ କୃଷ୍ଣ ଲେଖିଥିବେ, ଭଗବାନ 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 ଶବ୍ଦକୁ ପ୍ରଭୁପାଦ ରିପିଟ୍ କରନ୍ତିନି କେତେବେଳେ, ସବୁବେଳେ କହିବେ ସୁପ୍ରିମ୍ ପର୍ସନାଲିଟି ଗଡ୍ ହେଡ୍ କୃଷ୍ଣ, କୃଷ୍ଣ 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 କୃଷ୍ଣ, ତେଣୁ ସେ ଗୋଟେ ପେଜ୍ ଭିତରେ 100 ଥର କୃଷ୍ଣ ପଢ଼ିଦେଲା ପାଇଲା କି ସ୍ୱକୃତି, ସବୁ ଜିନିଷ। ଆଉ ପ୍ରଭୁପାଦ କାହିଁକି ମନ୍ଦିର ସବୁବେଳେ କହିଛନ୍ତି, ମନ୍ଦିରକୁ ଯିଏ ଆସିବ ତ ପ୍ରସାଦ ଦେବ, ତୁମେ ଖାଅ ନ ଖାଅ ତୁମ ପାଇଁ ତୁମେ ଓରେଡ଼ି ହୁଅନି, ତୁ ମନ୍ଦିରରେ ରହୁଛ ନା, ତୁମେ ଭଗବାନଙ୍କର ସେବା କରିବାକୁ ପଡ଼ିବ, ଭଗବାନ କେଉଁଥିରେ ଖୁସି ହେବେ, ଭଗବାନ କେବଳ ତୁମ ପାଇଁ ନୁହନ୍ତି, ତୁମେ ବାହାରକୁ ଯାଇକି ପ୍ରଚାର ନ କରିବ ସେଟା ତ ଡିଫରେଣ୍ଟ ମ୍ୟାଟର, କିନ୍ତୁ ମନ୍ଦିରକୁ ଯିଏ ଆସୁଛି ସେ ଭଗବାନ ଜାଗାକୁ ଆସୁଛି, ସେ ଭଗବାନଙ୍କର ଗେଷ୍ଟ, ତୁମର ଗେଷ୍ଟ ହେଇପାରେ ନ ହେଇପାରେ, ଆମେ ଆମ ଗେଷ୍ଟକୁ ଦେଖିଲେ କ'ଣ କରିବା, ଡାକି ଆଣିକି ବସିକି ଖାଇବା ପିଇବାକୁ ଦେଇକି, ଆମ ଗେଷ୍ଟକୁ ଯିଏ ଆମର ଗେଷ୍ଟ ନୁହେଁ ସେ ଭଗବାନଙ୍କର ଗେଷ୍ଟ, ବିଚାର ବହୁତ ସେମାନେ ମହାଜନ ନା, ସେମାନେ ମହାଜନ, ତାଙ୍କ ବିଚାର ବହୁତ ମାନେ କେତେ ଉଚ୍ଚା ଯେଉଁଟାକି ଆମେ କଳ୍ପନା କରିପାରିବା। ଆମର ଜଣେ ମନ୍ଦିରକୁ ଆସିଲେ ସିଏ ତାର ଯଦି ଗେଷ୍ଟ ଥିବ ସିଏ ଖୋଜିଥିବ ସେ ପ୍ରଭୁ ଅଛନ୍ତି ନା, ଆଜ୍ଞା ନାହାନ୍ତି, ସିଏ ତାର ଏପଟ ସେପଟେ ବୁଲୁଥିବ, ଆରେ ସିଏ ଆସିଛି ମନ୍ଦିରକୁ ମାନେ କ'ଣ ଟିକେ ପ୍ରସାଦ ପାଇବା ପାଇଁ କି କ'ଣ ଗୋଟେ ଜିନିଷ ନେବା ପାଇଁ, ନାଇଁ 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 ସେମିତି ନୁହେଁ, ଗେଷ୍ଟ କ'ଣ ଏଠି, ଯିଏ ଗେଷ୍ଟ ଆମର ପର୍ସନାଲ ଗେଷ୍ଟ କିଏ ନାହାନ୍ତି, ଆମର ଗେଷ୍ଟ କିଏ ନାହାନ୍ତି, ସମସ୍ତେ କୃଷ୍ଣଙ୍କ, ଯାହାର ଯେମିତି ଲେବୁଲ ଯାହାର ଯେମିତି ସ୍ଥିତି ତାକୁ ସେମିତି, ଗୋଟେ ଗରିବ ଲୋକ ଆଇଲେ ବି ତାକୁ ଆମେ ପ୍ରସାଦ ଟିକେ ଦେଇପାରିବା ନା, ବସିବା ବୋଲି କହିପାରିବା ନା, ତା କଥାରେ ବୁଝିବା, ସେ ଭଗବାନ ପାଖକୁ ଆସୁଛି ନା। ପୂର୍ବସ୍ତ୍ରୀ ସବୁବେଳେ କହିଛନ୍ତି ମନ୍ଦିର ପରିଷ୍କାର ରହିବା ଦରକାର, ଟାଇମ୍ ହିସାବରେ ମନ୍ଦିର ଖୋଲିବା ଦରକାର, ପୂର୍ବଦେବ କାହିଁ କୁହନ୍ତୁ ସବୁବେଳେ ଟାଇମ୍ ହିସାବରେ ଖୋଲିବା ଦରକାର, ନା ଲୋକମାନଙ୍କର ଟାଇମ୍ ନାହିଁ, ଆମେ ଭୁବନେଶ୍ୱର ଦେଖିଯିବା, ଦର୍ଶନ ସମୟ ଲେଖା ହେଇଥିବ ସବୁ ସେଠି, ତୃଣାମୃତ ପାଖରେ ଲେଖା ହେଇଛି ଏତିକି ସମୟରେ ଏତିକି ସମୟ ଖୋଲା ହେଉଛି, ଏତିକି ସମୟରେ ଏତିକି ସମୟ ବନ୍ଦ ହେଉଛି, କାହିଁକି ଲୋକ ସେ ଟାଇମ୍ରେ ଆସିବେ, ଯଦି 5 ମିନିଟ୍ ଲେଟ୍ ହେଇଯିବ, ଆମେ ସେତେବେଳେ ପୂଜାରୀ ଥିଲୁ ସେଇଭଳିଆ, ଏଇ ପୂଜାରୀ ଗୁଡ଼ା ମନଧର୍ମୀ ସବୁ ଥିଲେ ସେତେବେଳେ, ସେ ତାଙ୍କର କେତେବେଳେ ଖୋଲିବ 7:30 କେତେ 7:45 7:30 କେବେ ଖୋଲିବନି ମନ୍ଦିର, କିନ୍ତୁ ପ୍ରଭୁପାଦଙ୍କର ସିଷ୍ଟମ ସେୟା ନାହିଁ, ପ୍ରଭୁପାଦ ନାହିଁ 7:30 ମାନେ 7:30 ତୁମେ ଭଗବାନ ସାଙ୍ଗରେ ପ୍ଲେ କରିପାରିବନି, ଖେଳିପାରିବନି, କାହିଁକି ନା ଲୋକ ଜାଣିଛନ୍ତି 7:30 ମନ୍ଦିର ଖୋଲୁଛି। ଆଚ୍ଛା ଗୋଟେ ଜୀବ ଯଦି ଚାଲି ଆସିକି ଫେରିକି ପଳେଇଗଲା, ସେଥିପାଇଁ ମନ୍ଦିର ଦେଖିବା ସବୁ ଭୋଗ ଲାଗିବା ସମୟ ଲେଖା ଥାଏ, ଏତିକି ସମୟ ଏତିକି ସମୟ, ନା ଲୋକଟା ଦେଖିବେ ଏତିକି ସମୟ ତ ଅପେକ୍ଷା କରିବାକୁ ପଡ଼ିବ, ନା ଲୋକ ପଳେଇଯିବେ, ଲୋକ ବ୍ୟସ୍ତ, କିଏ ଗୋଟେ ଗାଡ଼ି ଥୋଇ ଦେଇକି ଆସୁଛି, କିଏ ଗୋଟେ ଚପଲ ଥୋଇ ଦେଇକି ଆସୁଛି, କିଏ ଗୋଟେ କାମରେ ଆସୁ ଆସୁ ଦେଖିବା ଟିକେ ଇସ୍କନ୍ ମନ୍ଦିର ଦେଇକି ଯିବା, ସେ ଭଗବାନଙ୍କୁ ଦେଖିବାରୁ ବଞ୍ଚିତ ହେଇଗଲା ନା। ପ୍ରବୁ ବିଚାରଧାରା ସେ ସୁକୃତିଟା କେମିତି ପାଉ, ଗୋଟେ ଜୀବଟା ସୁକୃତିଟା କେମିତି ପାଉ, ଏଠି ଆକ୍ଟିଭିଟିଜ ଗୋଟେ ଏମିତି ଲିଙ୍କ ରହିଛି, କେବଳ ପ୍ରଚାରକ ପ୍ରଚାରକ ନୁହେଁ, ଇସ୍କନ୍ଲେ ପ୍ରଚାରକ ପ୍ରଚାରକ ନୁହେଁ, ଇସ୍କନ୍ଲେ ସମସ୍ତେ ପ୍ରଚାରକ, ପୂଜାରୀ ବି ପ୍ରଚାରକ, କାରଣ ସିଏ ଏମିତି ଭଗବାନଙ୍କୁ ସଜଉଛି, ଗୋଟେ ଭକ୍ତ ଗୋଟେ ଲୋକ ଆସିକି ଚାଲ ଯିବ, ଗୋଟେ କୀର୍ତ୍ତନ ବି ପ୍ରଚାରକ, ସେ ମନ୍ଦିରରେ କୀର୍ତ୍ତନ କରୁଛି ମାନେ ଏ ଚାଲ ଯିବା କୀର୍ତ୍ତନ ଟିକେ ଶୁଣିବା, ରୋଷେଇ ଯିଏ କରୁଛି ତା ପ୍ରସାଦ ଭଗବାନଙ୍କ ପ୍ରସାଦ, ସମସ୍ତେ ପ୍ରଚାରକ, ସବୁ ସମସ୍ତଙ୍କର ସେବା, ଏ ବିଚାର ବହୁତ ମହାଜନଙ୍କର ବିଚାର। ଭଗବାନ ପାଖକୁ ଯିଏ ବି ଆସୁଛି ପ୍ରଭୁ ତୁମେ କୁହନ୍ତି କି ଖାଲି ହାତରେ ଯିବେନି, ତୁମର କ'ଣ ପ୍ରାକ୍ଟିକାଲ ପ୍ରୋବ୍ଲେମ ଅଛି ତୁମେ ସେଟା ଚିନ୍ତା କରନି, ତୁମେ ଖାଇଛ ନ ଖାଇଛ କ'ଣ ହେଇଛ ନାହିଁ, ଆଗେ ଯିଏ ଆସୁଛି କମ୍ ସେ କମ୍ ତା ହାତରେ କିଛି ଦେବ, କିଛି ବି ସବୁବେଳେ ଚେଷ୍ଟା କର ଗୋଟେ ଲୋକକୁ ଦେବା ପାଇଁ, ସେଠି ସ୍ୱୀକୃତି ଲାଭ କର। ଗାଁ ଗହଳିରେ ଦେଖୁନ, ଗାଁ ଗହଳିରେ ଆଗରୁ ଯେଉଁ ନନାମାନେ ସବୁ ଥିଲା ପଥର ପଥର ବାଟି ପଥରର ଖୋଳା ହେଇଥିବ, ତା ଦେହରେ ପଡ଼ିଥିବ ସେ ଯେଉଁ କାଠର ଗୋଟେ ପଡ଼ିଥିବ, ନନା ବସିକି ଚରଣାମୃତ ଦେବେ ସମସ୍ତେ, ଅକାଳ ମୃତ୍ୟୁ କହୁଥିବେ, ଏଣେ ଲୋକ ହାତ ଦେଖି ପାଉଥିବେ। ଆଉ ତାକି କେହି ମନ୍ଦିରକୁ ହିଁ ଯାଉନାହାନ୍ତି ଲୋକମାନଙ୍କର, ଗଲେ ବି ତାଙ୍କର ବିଚାରଧାରା ସବୁ ବଦଳି ଗଲାଣି, ବିଚାରଧାରା ସବୁ କେତେ ବରାଜି ଅଛନ୍ତି, କିଏ କେଉଁଦିନ କାହାର ପୁଅର ମାନସିକ ବୋଲେ କିଏ ଯିବ, ନହେଲେ କେଉଁଦିନ ତାଙ୍କର କିଛି ପର୍ବପର୍ବାଣି ହେଲେ ଟିକେ ଯିବେ, ନହେଲେ ଠାକୁର ତାଙ୍କ ଖାଲି ବସିଛନ୍ତି, ସାକ୍ଷାତ ଠାକୁର ସବୁ ବସିଛନ୍ତି ଖାଲି। ବହୁତ ପୁଣ୍ୟବାନ ଜୀବ ଅଛନ୍ତି ଯିଏକି ଡେଲି ମନ୍ଦିରକୁ ଯାଉଛନ୍ତି, ସେ ଘର ସଂସାର କାମ ପ୍ରଜ୍ୱଳ ପରେ ସମୟ ଯାଏ, ତେଣୁ ଜୀବତା ଗୋଟେ ଏ କଥାରେ ପଡ଼ିଥାଏ, ଜୀବତା ଗୋଟେ ସୁକୃତିରେ କେବେ ଆରମ୍ଭ କରିବ ନା, କେବେ ତ ତା ଜୀବନରେ ଆରମ୍ଭ କରିବ ନା କର୍ମଚକ୍ରରୁ ବାହାରିବା ପାଇଁ, ତାକୁ କିଛି ସୁକୃତି ଦରକାର, ସେ ସୁକୃତିରେ ମହାଜନ ମାନେ ଦଉଛି। ତେଣୁ ଯିଏ ଯେତେ ଗମ୍ଭୀର ହେଇକି ଅପରାଧ ନ କରି ଆଲୋଚନା ସମାଲୋଚନା ଦୋଷ ଦର୍ଶନ ନ କରିକି ତାର ଯେତେ ସେବା କର ନେଇଗଲା ସେ ତ ସୁକୃତି ଅର୍ଜନ କରିଥିଲା, ଆଉ ତାର ଅଣ୍ଡରଷ୍ଟାଣ୍ଡିଂ ସ୍ପିରିଚୁଆଲ ଅଣ୍ଡରଷ୍ଟାଣ୍ଡିଂଟା ସୁକୃତି ହିସାବରେ ଆସିବ। ସେଥିପାଇଁ ଗୋଟିଏ ଗୁରୁ ଗୋଟିଏ ବାଣୀ, ସେ ବାଣୀଟା ସମସ୍ତଙ୍କର ସମାନ ଅଣ୍ଡରଷ୍ଟାଣ୍ଡିଂ ଆସିବନି, ଗୁରୁ ଗୋଟିଏ କଥା କହିବେ ସବୁ ଶିଷ୍ୟ ତାକୁ ଜଣେ ଗମ୍ଭୀର ଭାବରେ ଗ୍ରହଣ କରୁଛି, ଆଉ ଜଣଙ୍କୁ ଗୋଟେ ଲାଇଟ୍ ଲାଗୁଛି ତାକୁ ଗୋଟେ ହାଲକା ଲାଗିବ, ଆଉ ଜଣେ ଗମ୍ଭୀର ଲାଗିବ, କାହିଁକି ତା ପାତର ଶବ୍ଦ ତ ଗୋଟେ ଅଲଗା ଅଲଗା କାହିଁକି ଲାଗୁଛି, ତାର ସ୍ୱୀକୃତିର ହିସାବରେ ତାକୁ ଲାଗିବ। ଦେଖନ୍ତୁ ଗୋଟେ ମାଆର ଦୁଇଟା ପୁଅ ଥିବ, ଛୋଟ ପିଲାବେଳେ ମୁଁ ସବୁ ଦେଖିଛି ମାଆର ଦୁଇଟା ପୁଅ ଥିବ, ଥରେ ଯଦି ମାଆ ଗୋଟେ ଗୋଟେ ଜିନିଷକୁ ମନା କରିଦେବ ସେ ଛୁଆ ହାତ ମାରିବନି, ଆଉ ଗୋଟେ ଥିବ ଯେତେ ଥର କୁହ ସେ ସେଇଟା କରିବ, ଯେତେ ମାଡ ଖାଉ ଯାହା କହୁ ସେ କାହିଁ ତାର ଅଣ୍ଡରଷ୍ଟାଣ୍ଡିଂ ନାହିଁ, ତାର ସେତିକି ଭେଜା ନାହିଁ, ହବନି ତାର ହବନି। ଆଉ ବିଶେଷ କରି ଆମର ଯୋଉ କ୍ଷୟ ହେଇଯାଉଛି ସୁକୃତିର, ଯୋଉ କ୍ଷୟ ହେଇଯାଉଛି ସେବାର, ଯେତିକି ଅର୍ଜନ ସେବାଟାକୁ ଜଣେ ପ୍ରୀତିପୂର୍ଣ୍ଣ ଭାବରେ କରିବନି, ସେବାଟା ତାର ଏଣେ ସେବା ସାଇଡ଼ରେ ଚାଲିଗଲା, ଯଦି ତାର ଭଗବାନଙ୍କ ସେବାଟା ପ୍ରତି ଗୋଟେ ପ୍ରୀତି ନାହିଁ, କିନ୍ତୁ ଖାଉଛି ଭଗବାନଙ୍କର ଧନକୁ, ତୁମେ ଗୃହସ୍ଥ ହୁଅ କି ବ୍ରହ୍ମଚାରୀ ହୁଅ, ତୁମେ ଯେତେବେଳେ ତିଲକ ମାଳି ଲଗେଇଲ ସମାଜର ଲୋକ ତୁମକୁ କ'ଣ କହିଲେ, ଭଗବାନଙ୍କର ଭକ୍ତ, ତୁମର ଧନ ହଉଛି ଭଗବାନଙ୍କର, ଗୃହସ୍ଥ କେବେ ଭାବିବା ଦରକାର ଏଇଟା ମୋର ଧନ, ଆଉ ବ୍ରହ୍ମଚାରୀ କେବେ ଭାବିବା ଦରକାର ମଠଟା ହଉଛି ମୋର ବୋଲି। ଭକ୍ତିଦାନ ଶେଷ ଠାକୁର ପ୍ରଭୁବାଜୀ ମହାରାଜ କୁହନ୍ତି, ସାଧୁମାନେ କେବେ ଭାବିବା ଉଚିତ ନା ମଠ ହଉଛି ଆମର, ଏଇଟା ମୋର ରୁମ୍, ଏଇଟା ମୋ ଘର, ଆଉ ଗୃହସ୍ଥମାନଙ୍କୁ ଏବେ ହୀନ ଦୃଷ୍ଟିରେ ବି ଦେଖିବା ଉଚିତ ନୁହେଁ, ସମସ୍ତେ ଭଗବାନଙ୍କର, ସମସ୍ତଙ୍କ ଧନ ହଉଛି କୃଷ୍ଣଙ୍କର। ତେଣୁ ବହୁତ ସୂକ୍ଷ୍ମ ବିଚାରରେ ଆମକୁ ଯିବାକୁ ପଡିବ। ତେଣୁ ଯେତେବେଳେ ଆମେ ଠିକ ସେ ସେବା ଗୋଟେ ସେବା ସାଇଡ଼ଟା ଦେଖନ୍ତି, ସେବାଟା ଆମେ ଠିକ ସେ ନ କଲେ କଣ ହେଲା, ସେ ସାଇଡ଼ର ସ୍ୱୀକୃତି କିଛି ମିଳିବନି, ତେଣୁ ଗୋଟେ ସେବାଟା ଗୋଟେ ଡ୍ୟୁଟି ଭଳିଆ କରୁଛି, ଭଗବାନ ଜାଣିଦେଉଛନ୍ତି ନା ଏହାର ଶ୍ରଦ୍ଧାଟା ନାହିଁ, ସେ କ'ଣ ଗ୍ରହଣ କରିବେ କେବେ କରିବେ, ତାହାର କିଛି ଅଭାବ ନାହିଁ। ତୁମର କ'ଣ ହବ, ତୁମେ ଯେତେବେଳେ ଶ୍ରଦ୍ଧାରେ ଗୋଟେ ଜିନିଷ କଲନି ତୁମ ଶ୍ରଦ୍ଧାଟା ଧୀରେ ଧୀରେ କମିବ। ସେଥିପାଇଁ ଭକ୍ତମାନେ କୁହନ୍ତି ମୁଁ ନୂଆ ନୂଆ ଭକ୍ତ ବେଳେ ମୋତେ ବହୁତ ଭଲ ଲାଗୁଥିଲା, ଏବେ କାହିଁ ଭଲ ଲାଗୁନି, ତାର କାରଣ ହଉଛି ଏଇଟା, ନୂଆ ଭକ୍ତ ବେଳେ ତୁମର ଶ୍ରଦ୍ଧାଟା ଥିଲା, ସେତେବେଳେ ଦୋଷ ଦେଖୁନଥିଲ କାହାର, ସମସ୍ତେ ସେ ବଢିଆ କୀର୍ତ୍ତନ କରୁଛି ସେ ଭଲ ସବୁବେଳେ ଭଲ ଭଲ କହୁଥିଲେ, ବର୍ତ୍ତମାନ କ'ଣ ଖାଲି ଦେଖୁଛ ଦୋଷ, ସେଥିପାଇଁ ଏଇଟା କମିଯାଉଛି। ହେଲେ ସମସ୍ତେ କୁହନ୍ତି ନା ନୂତନ ଭକ୍ତ ବେଳେ ଭଲ ଲାଗେ, ଏବେ କାହିଁକି ଏମିତି ଲାଗୁଛି, ଏ ହେଉଛି କାରଣ ତୁମର ଶ୍ରଦ୍ଧାର ସେବା ସାଇଡ଼ଟା, ତାହେଲେ ତୁମେ ସେବାର ଶ୍ରଦ୍ଧା ରହିଲାନି ତୁମର ଶ୍ରଦ୍ଧା, ଆଚ୍ଛା ନାମର ଶ୍ରଦ୍ଧା ରହିଲାନି, ନାମ କାହିଁ ଶ୍ରଦ୍ଧା ଆସୁନି, ନାମ କଲାବେଳେ ହଜାର ଚିନ୍ତା କାହିଁ ବସୁଛି, ନାମ କଲାବେଳେ ଏତେ ଗୋଟେ ଏତେ ଏତେ ପ୍ରକାର କାହିଁକି ଆସୁଛି, ନା ମନ ଗୋଟିଏ ମନଟା ଦଶଟା ନୁହେଁ, ମନକୁ ଯଦି ସବୁଠୁ କିଛି ବିକ୍ଷେପ କରେ ଉଦ୍ବିଗ୍ନ କରେ, ଏଜିଟେଟ୍ ଯାହା କୁହାଯାଏ ଉଦ୍ବିଗ୍ନ କରୁଛି ମନକୁ, ସବୁଠୁ ହେଲା ଅନ୍ୟର ଦୋଷ, ଆଉ ଅନ୍ୟ ପ୍ରତି ଆସକ୍ତି, ଏ ଦୁଇଟାରେ ମନ ସବୁବେଳେ ବେଶୀ ଡାଇଭର୍ଟ ହବ, ସେତେବେଳେ ନିଜ କଥା ବି ତୁମେ ଚିନ୍ତା କରିପାରିବନି। ଏଇ ଗୋଟେ ଗାଁ ଟାଉଟିରେ ସବୁ ଥାଏ ଜାଣିଛ ନା, ଆଜିକାଲି ମୁଁ ଜାଣିନି ଆମେ ତ ଗାଁ ଛାଡ଼ିଲୁ କୁଆଡ଼େ କରିଦେବା ପତା ବି ନାହିଁ, ଆମର ହିସାବ ପତ୍ର ନାହିଁ। ଗାଁ ଗାଁ ଟାଉଟିରିଆ ଜାଣିଛ ନା, ସିଏ କେବଳ ଗାଁ ଟାଉଟିରିଆ ହେଲା, ସିଏ କେବଳ ଯିବେ ସକାଳୁ ଉଠିବେ ଗାମୁଛା ଲୁଙ୍ଗି ଗୋଟେ ପକେଇ ଦେଇକି ପର କଥାରେ ମୁଣ୍ଡ ପୁରେଇ, ମୁଣ୍ଡ ପୁରେଇଲେ ସେଠି ଚା କପେ ମିଳିବ। ଏ ଭାଇ ତୋର କଣ ହେଲା କି ରେ, କଣ ବସିଛୁ, ଏ ଭାଇ ସେ ଧାନଟା ନେଇଗଲା, ଇଏ କଲା ସେ ଧାନ, ତାକୁ ବୁଦ୍ଧି ଦବ, ତୁ ଏମିତି କରୁନୁ, ଏ ଥାନାକୁ ଯାଉନୁ, ଏମିତି କରୁନୁ, ସେ କରୁନୁ, ସେଠୁ ସିଏ କଣ କହିବ, ଏଇ ଚାକପ କର, ତା ସ୍ତ୍ରୀ କହିଛି ଚାକପ କର, ସେଠି ଚା ଜଳଖିଆ ଖାଇଦେଲା, ପୁଣି ସେଠୁ ସେଠୁ ଭାରି ଆଉ ଜଣଙ୍କୁ ପିଣ୍ଡାରେ ବସିଛି, ଏଇଟା ଗାଁ ଡକ୍ଟର କୁହନ୍ତି। ସେ ଲୋକ ଯେମିତି ତାର ତା ମନଟା କଣ ହେଇଗଲା, ସବୁବେଳେ ବିକ୍ଷେପରେ ରହୁଛି, ଏସବୁ ଗାଁ ଡକ୍ଟର ବୁଦ୍ଧି, କେବଳ ଦୋଷ ଗୁଣ ଦୋଷ ଗୁଣ ଦୋଷ ଗୁଣ, ଯେମିତି ଆସକ୍ତିରେ ମନଟା ଯେ ପଳାଏ, ଏ ଦୋଷରୁ ସେ ମନଟା ପଳାଏ। ଆଉ ନିଜ ବିଷୟରେ ସେ ଯୋଉ ମୁଁ ଗାଁ ଡକ୍ଟର କଥା କାହିଁକି କହୁଥିଲି, ତାର ଏମିତି ଖାଲି ଜଳଖିଆ ଖାଇ ଖାଇକି ଆସୁଥିବ, ଏଣେ ଘରେ ଆସିକି ପହଞ୍ଚିଲା ବେଳକୁ ଛୁଆ ପିଲା ତାଙ୍କର ଘରେ କିଛି ନଥିବ, କିରେ ତୋ ତୋ କଥାଟା ତ ବୁଝୁନୁ, ତୁ କାମ ଦାମ କରି ପଇସା ଦୁଇ ପଇସା ଆଣି ତୋ ଘର ଚଳଉନୁ, ସେ ଚା କପେ ଖାଇବାନି ଖାଲି ବୁଲିବ, କୁଆଡ଼େ ଚା ଖାଇବ, କୁଆଡ଼େ ଜଳଖିଆ ଖାଇବ, ୟା କଥା ମନ୍ଦ କରିପାରିବ, ନିଜ କଥା ଆମର ଅବସ୍ଥାଟା ସେଇଭଳିଆ। ତୁମେ ଯେତେବେଳେ ଅନ୍ୟ ପ୍ରତି ଆସକ୍ତି ହବ ବା ଦ୍ୱେଷ ରଖିବ, ଅନ୍ୟର ଦୋଷ ଗୁଣ ବିଚାର କରିବ, ଆଲୋଚନା ସମାଲୋଚନା କରିବ, ତୁମକୁ ସମୟ ମିଳିବନି ତୁମ ବିଷୟରେ ତୁମର ଭୋଜନ କରିବା ପାଇଁ, ତୁମ ମନ ସେଇଠି ରହିବ, କିଏ କ'ଣ କରୁଛି କିରି, ସେ ମନରେ କିଛି କହିଲେ କି, ସେଠି କ'ଣ ହେଲା, ସେଠି କ'ଣ ହେଲା, ଏଠି କ'ଣ ହେଲା, ଘୁରିଲା ମୁଣ୍ଡ। ଇଏ ଗୋଟେ ସାଇନ୍ସ, ଇଏ ଗୋଟେ ସେଣ୍ଟିମେଣ୍ଟ, ତୁମେ ଭାବନି ଯେ ଯେକୌଣସି ଭାବରେ ଭୋଜନ କରିଦେଲେ ମୁଁ ଯେଉଁ ଖାଲି ମାଳି ଦେଲେ ଧରିନେଇକି ମୋର ହରେକୃଷ୍ଣ କହିଦେବି, ମୋ ଶୁଳମାଳା ହେଇଗଲା, ମୋର ଭୋଜନ ହେଇଯିବ, ନାଇଁ ନାଇଁ ନାଇଁ, ସେ ଯିଏ ଜାଣିନି ତତ୍ତ୍ୱ ତାକୁ ଶିଖେଇବି। ଆମେ ସବୁ ସାଧୁ ଗୁରୁ ବୈଷ୍ଣବ ପାଖରୁ ଶୁଣିଛୁ ଆଉ ଶାସ୍ତ୍ରରେ ଦେଖୁଛୁ, ଆରେ ଏଇଟା ପ୍ରାକ୍ଟିକାଲି ଜିନିଷ ଗୁଡ଼ା ସବୁ। ସେଥିରେ ପ୍ରଭୁପଦ ମହାରାଜ ସେଥିପାଇଁ କୁହନ୍ତୁ, ତୁମେ କାହାକୁ ବିଶ୍ରାମ ଦିଅନି, ଭକ୍ତି ଠାକୁର କୁହନ୍ତୁ ବିଶ୍ରାମ ହେଉଛି ମାୟା, ତୋର ଯେତେବେଳେ ଏନ୍ଗେଜମେଣ୍ଟ ନାହିଁ, ସଫିସିଏଣ୍ଟ ଏନ୍ଗେଜମେଣ୍ଟ ନାହିଁ, ତୁମ ମୁଣ୍ଡ ଏଇ ଦୋଷ ଗୁଣକୁ ଯିବ, କାହା ଭଲ ପାଇବା ତ କାହାର ଲାଗିଯିବ, ତା କଥା ତାକୁ ଭଲ ପାଇବାର ଲାଗିଯିବ ନା ତାକୁ ଦ୍ୱେଷ କରିବାର ଲାଗିଯିବ, ରାଗଦ୍ୱେଷ ରହିଲା ମାନେ ଏଣେ ସେବା ତୁମର ଯେତେବେଳେ ଠିକ୍ସେ ନହେଲା, ସେବା ସାଇଡ଼ରୁ ଶ୍ରଦ୍ଧା ଗଲା, ଏଣେ ନାମ ଯେତେବେଳେ କରିବସିଲ, ଅନ୍ୟର ଦୋଷ ଅନ୍ୟର ଚିନ୍ତା, ଏଇଟା ଏମିତି କରିବି ସେଇଟା ସେମିତି କରିବି, ଚାଲିଲା ନାମ ଅପରାଧ ଲାଗିଲା, ସେଠି ସେବା ଅପରାଧ ଲାଗିଲା, ଏଣେ ନାମ ଅପରାଧ ଲାଗିଲା, ତାପରେ ଆସିବ କଣ, ବୈଷ୍ଣବ ଅପରାଧ। ଆଉ ଏଣେ ସେବା ଯୋଉ କରୁଛ ଶ୍ରଦ୍ଧାରେ କରୁନ, ତା ବଳରେ ମନଟା ଗଲା, ସେଠି ଶ୍ରଦ୍ଧା ହରାଇଦ, ଅଟକେଇବ କିଏ, ତୁମର ଯୋଉ ଯଦି ଗୋଟେ ଗୋଟେ ଜିନିଷ ଭୁଲ କରିବା ପାଇଁ ଯାଉଛ, ତୁମେ ଅଟକେଇବ କିଏ, ତୁମର କିଛି କିଛି ଗୋଟେ ଥିଲେ ବୁଦ୍ଧିଟା ପିଓର ଇଣ୍ଟେଲିଜେଣ୍ଟ ହେଲେ ତୁମେ ଅଟକି ପାରିବ, ଗୋଟେ ଯାହାର ଶୁଦ୍ଧ ବୁଦ୍ଧି ଥାଏ ସେ ଅଟକିଯିବ, ଶୁଦ୍ଧ ବୁଦ୍ଧି ନଥିଲେ ପଳିଯିବ। ଏଣେ ସେବା ଯଦି ଠିକ୍ସେ କରୁନ, ଭଗବାନଙ୍କର ସେବାରେ ତୁମର ଗୋଟେ ଶ୍ରଦ୍ଧା ପ୍ରୀତି ନାହିଁ, ସେ ସାଇଡ଼ରୁ ତୁମର ଲୁଜ୍ ରହିଲା, ଆଉ ଠିକ୍ ବୁଦ୍ଧି ଭଗବାନ କାହିଁ ଦେବେ, ଏଣେ ନାମ ଠିକ୍ସେ କରୁନ, କାହିଁକି ଏଇ ଦୋଷ ଗୁଣ ଦେଖି ସେ ବି ଗଲା, ତାପରେ ନେକ୍ସଟ ଷ୍ଟେଜ୍ ହେଲା ବୈଷ୍ଣବ ଅପରାଧ, ଆଉ କ'ଣ, ନାମ ଅପରାଧ ଲାଗିଲା, ସେବା ଅପରାଧ ଲାଗିଲା, ବୈଷ୍ଣବ ଅପରାଧ ଲାଗିଲା, ତିନିଟା ଅପରାଧ ଲାଗିଗଲା। ଏଇଟା ହେଉଛି କାରଣ, ଏଇଟା କାରଣ କ'ଣ, ଯେତେ ପୁରୁଣା ହବ, ଯଦି ତୁମେ ନିଜକୁ ନିଜ ଭଜନ ରସ ସେବା ରସ ତୁମେ ପ୍ରାପ୍ତ ନ ହେଇପାରିଲ, ସଫିସିଏଣ୍ଟ ଏନ୍ଗେଜମେଣ୍ଟ ନେଇକି ତୁମର ଏ ତିନିଟା ଖାଇଦେବ ତୁମ ଜୀବନକୁ, ତାପରେ ତୁମକୁ ଲାଗିବ ଆରେ ମୁଁ ନୂଆ ଭକ୍ତ ବେଳେ ଭଲ ଥିଲି, ଭଜନ ସାଧନ କରୁଥିଲି, ଏଇ ଜାଗାଟା ଭଲ ନୁହେଁ, ତାପରେ ସ୍ଥାନ ପରିବର୍ତ୍ତନ କର, ଯୁଆଡ଼େ ବି ତୁମେ ଯାଅ ସେ ତିନିଟା ତୁମେ ଗୋଡ଼େଇ ଗୋଡ଼େଇ ଖାଇବ, ସେ ତିନିଟା ତୁମେ ଆଉ କେଉଁଠି ତୁମ ମନ ଲଗେଇ ସେବା କରିପାରିବ ନା, ଏଠି କ'ଣ ଏଠି କ'ଣ ଏଠି ଏମିତି ଅଛି, ସେ ଯୁଆଡ଼େ ଯିବ, ଆରେ ତୁମେ ଗୋଟେ ଜାଗାରେ ବି ସେବା କର, ନିଜ ଗୁରୁଙ୍କ ଆଶ୍ରମ ହଉ, ପ୍ରଭୁପାଦଙ୍କ ସେଣ୍ଟର, ଯେଉଁଠି ତୁମେ ଗୋଟେ ଗୋଟେ ଜାଗାରେ ରହିକି ସେବା କର, ତୁମେ ଭଗବାନ ଧନ ଖାଉଛ ନା, କମ୍ ସେ କମ୍ ଗୋଟେ ଅନେଷ୍ଟି ମୁଡ୍ ତୁମେ ଆଣ, ସେବା ତ କରିବା ପ୍ରୀତିପୂର୍ଣ୍ଣ ଛାଡ଼, ତୁମେ ପ୍ରଭୁଙ୍କ ଧନ ଖାଉଛ, ଗୋଟେ କର୍ତ୍ତବ୍ୟ ଠିକ୍ସେ କର, ସେତିକି ତାର ଜ୍ଞାନ ଆସିବନି, ଯୁଆଡ଼େ ଯିବ ସେ ତାର ନା ଏଇଟା ମୁଁ ଭଜନ କରିବି, ଆରେ କେଉଁ ଭଜନ କରିପାରିବୁ ତୁ, ତୁ ଭଜନ ନାଁରେ ଯୁଆଡ଼େ ଯା, ତୋ ମୁଣ୍ଡର ଦୋଷ ଗୁଣ ଅଛି, ସେ ବୃନ୍ଦାବନ ପହଞ୍ଚିଲେ ସେ ଦୋଷ ଦେଖିବୁ, ବ୍ରଜବାସ ସେଇଆ, ମୁଁ ତ 100 ଜଣଙ୍କୁ ଦେଖିଛି, ମୁଁ 100 ଲୋକଙ୍କର ଉଦାହରଣ ଦେଇଦେବି, ମୁଁ ଯାହା କହୁଛି ପ୍ରାକ୍ଟିକାଲ, ପୁରା ପ୍ରାକ୍ଟିକାଲ କଥା ମୁଁ କହୁଛି, ସେମାନେ ସାଙ୍ଗ ଥିଲେ, ସେମାନେ ସେଇ କଥା ମୋତେ କହୁଥିଲେ, ସେମାନେ ଆଜି ବୃନ୍ଦାବନ ଅଛନ୍ତି, ସେମାନେ ସେଇ ଦୋଷ କଥା କହୁଛନ୍ତି, ସେମାନେ ଆଜି ମୁଣ୍ଡ ପିଟି କାନ୍ଦୁଛୁ, ଭଜନଟା ଏମିତି ହବନି, ଭଜନ ଅଧିକାର ଅଲଗା, ସେଥିପାଇଁ ସାଧୁଗୁରୁଙ୍କର ଆଶ୍ରମରେ ସବୁବେଳେ ସେବା କରିକି ତାଙ୍କୁ ପ୍ରାର୍ଥନା କରି ତାଙ୍କ ପାଖରେ ଦୁଃଖ ଜଣାଇବାକୁ ପଡ଼ିବ, ଗୋଟେ ଦୁଃଖ କ'ଣ ସେଇଟା ସେ ବୁଢ଼ୀମାନେ ସବୁ କାହିଁ ଆଜି ଆଜିକାଲି ତ ଗୋଟେ ସେ ସିନେରୀ ବି ଦେଖିବା କଷ୍ଟ, କେତେ ଆକୁଳରେ ସେ ବୁଢ଼ୀମାନେ ସବୁ ଯେଉଁ ମା କ'ଣ ସେଇଟା ଯେଉଁ ଘୋଡ଼ା ଚଢ଼ାନ୍ତି କ'ଣ ସେଇଟା କୁହନ୍ତି ଗାଁ ମୁଣ୍ଡରେ, ହଁ ଠାକୁରାଣୀ ନଥାନ୍ତି ଗାଁ ମୁଣ୍ଡରେ, ଗାଁ ମୁଣ୍ଡରେ ଠାକୁରାଣୀ ନଥାନ୍ତି, ପ୍ରତି ଗାଁରେ ଠାକୁରାଣୀ ନଥାନ୍ତି, କ'ଣ ତୁମେ ଗ୍ରାମ ଦେବତୀ, ଗ୍ରାମରେ ଗ୍ରାମରେ ଦେବତୀ ଅଛନ୍ତି ନା, ସେ ଗ୍ରାମ ଦେବତୀ ପାଖରେ ତାଙ୍କର ସବୁ ମାନସିକ କରିଥିବେ ଘୋଡ଼ା ଚଢ଼େଇବେ, ଘୋଡ଼ା ରଖନ୍ତିନି ଘୋଡ଼ା ମାଟି ଘୋଡ଼ା ସବୁ ମାଟି ଘୋଡ଼ା ଚଢ଼େ, ସେ ପୂଜା କିମ୍ବା ଗୋଟେ ପୂଜା କରିବେ, ସେ ମାଙ୍କୁ ସବୁ ଗାଧେଇ ଦିଆଯିବ, କ୍ଷୀର ଢାଳିକି ସବୁ ଗାଧେଇବେ, ଆଉ ସେ ବୁଢ଼ୀମାନେ ଯୋଉ ବୁଢ଼ୀମା ମାନେ ସବୁ ଥାଆନ୍ତି ସେ ଆଣିଥିବେ କ୍ଷୀର, ନନା ଆସିବ ପୂଜା କରିବ, କ୍ଷୀର ଢାଳଟି ମାନସିକ ଅଛି, ସିଏ ଦେଖିବ ସେ କେମିତି ଗୁହାରି କରୁଛି, ଗୁରୁ ବୈଷ୍ଣବ ଏମିତି ଗୁହାରି କରାଯାଏ, ଦେଖିକି କ'ଣ ତୁମେ କିଛି କରିପାରିବ, ତୁମେ ଦେଖେଇଦେଲେ ମାଇକ୍ରୋଫୋନ୍ ଲାଗିଲେ ତୁମେ ତୃଣାନ୍ତ ବି ସୁନିଶ୍ଚନ ହେଇଯିବ, ତୁମେ କଥା କହିଦେବ, ଏ ଚୋରମା ଭଳିଆ କାନ୍ଦିଆ କାମ, ଚୋରମା କେମିତି କାନ୍ଦେ, ସେ ଆଖିଟା ମଳୁଥିବ ଲୋକଙ୍କ ଆଗରେ, ଭିତରେ ତାର କାନ୍ଦ, ସେ କହିପାରିବନି କିଛି, ପୁଅ ଚୋରି କରିଛି କାହାକୁ କହିବ, ସେ ଯେମିତି କାନ୍ଦେ ଭକ୍ତର ହୃଦୟଟା ସେଭଳିଆ, ସେ ଜଗତରେ କେତେ ଲୋକ ପ୍ରଶଂସା କରନ୍ତି କିଏ କ'ଣ କରନ୍ତି, ତା ହୃଦୟଟା ସେଭଳିଆ, ସେ ସବୁବେଳେ ଭଗବାନ ଜଣ ଚୋରମା ଭଳିଆ, ମୁଁ କାହାକୁ କହିବି ନା, ତିଲକମାଳି ପିନ୍ଧିଦେଲି ମୋ ସ୍ୱଭାବ ହେଉଛି, ମୁଁ ତିଲକମାଳି ପିନ୍ଧିଦେଲି, ଆପଣ ମୋତେ ଡାକି ଆଣିଲେ, ମୋର କିଛି ସ୍ୱୀକୃତି ଥିଲା, ମୁଁ ଆସିକି ସେବା କରୁଛି, କିନ୍ତୁ ଆପଣ କୁଆଡ଼େ ରହିଲେଣି, ଭକ୍ତି କୁଆଡ଼େ, ମୋ ମନ କେମିତି ରହୁଛି, ସେ ଚୋରମା ଭଳିଆ ସେଭଳିଆ କାନ୍ଦେ, ଆଉ ହୋ ହା ଢୋ ଡା ଇଏ ଇଏ ସବୁ କୋଉଠି ଅଛି, ସେ ଜୀବନ ଅଲଗା, ଭକ୍ତି ଗୁରୁଦେବ କୁହନ୍ତି ଏଇଟା ଗୋଟା ଚୈତନ୍ୟ ମହାପ୍ରଭୁଙ୍କର ଜୀବନରେ ଆମେ ତାଙ୍କ ଜୀବନକୁ ଦେଖିବା, ସେ କୁହନ୍ତି ଗୋଟେ ହା ଉତାସମୟ ଜୀବନ, ସବୁବେଳେ କାନ୍ଦୁଥିଲେ କେମିତି ମୁଁ ଭଗବାନଙ୍କୁ ପ୍ରାପ୍ତ ହେବି, କାରଣ କୃଷ୍ଣ କେତେ ଶୁଦ୍ଧ, ସେ ରାଧାରାଣୀ କେତେ ଶୁଦ୍ଧ, ଆମେ ତାଙ୍କୁ ତାଙ୍କୁ ସେବା କରିବା, ତାଙ୍କ ପାଖକୁ ଯିବା, ଆମେ ସମାଜରେ ବଡ଼, ଭଗବାନ ପାଖରେ ବଡ଼, ସମାଜ ଲୋକ ଆମକୁ ବଡ଼ ସାଧୁ ବୋଲି କହିଦେବେ, ବଡ଼ ସମାଜ ଆଗରେ ଆମେ ବଡ଼ ହେଇପାରନ୍ତି, ପ୍ରଭୁଙ୍କ ପାଖରେ ନୁହେଁ, ପ୍ରଭୁଙ୍କ ପାଖରେ ନୁହେଁ, ସେଟା ଆମେ ଜାଣିନି, ଏ ଗାଁର ଯେଉଁ ବୁଢ଼ୀମାନେ ସବୁ ଲଗାନ୍ତି କ'ଣ, ସେ ଘୋଡ଼ାରେ ଦିଅନ୍ତି, ସେ ସବୁ ବେକରେ ଦେଖିବ ସବୁ ତାଙ୍କର ତାଙ୍କର ଯେଉଁ କାନି ଥାଏ କାନି, ସେ କାନ ଚାରଣ ଦୁଇ ପଇସା ପାଞ୍ଚ ପଇସା ବାନ୍ଧିଥିବେ, ନନାକୁ ଦେବେ ପୂଜା ସରିଲେ ଦେବେ, ସେ ବେକରେ କାନି ପକେଇକି ଖାଲି ମୁଣ୍ଡ ମାରୁଥିବେ, ମା ମୋ ଦୁଃଖ ଟିକେ ଶୁଣ, ମା ମୋ ପୁଅଟା ଟିକେ ଭଲ ହେଇଯାଉ, ତୁ ଚାକିରି ଟିକେ ପାଉ, ଏମିତି ହେଇଯାଇଛି ମା, ସେ ମା 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 କର୍ମୀ ଲୋକ ମୁଁ ସବୁ ଦେଖିଛି, ତା କର୍ମୀ କ'ଣ କହିବ, ଆରେ ଯାହାହେଲେ ସେ ତ ଦେବାଦେବୀଙ୍କୁ ଏମିତି ମୁଣ୍ଡ ମାରୁଛନ୍ତି, ମୁଁ ଜଣେ ଭକ୍ତ ସେଭଳି କହିପାରୁଛି, ଆମେ ଭକ୍ତ ହେଇଛି ଆମେ ସେମିତି ଭଗବାନ ଗୁହାରି କରିପାରୁଛେ, ପ୍ରଭୁ ମୁଁ ମୋ ଜୀବନଟା ଏମିତି, ଏଇଟା ତ ପ୍ରାର୍ଥନା, ଏଇଟା ତ ମହାମନ୍ତ୍ର, ରାଧାକୃଷ୍ଣଙ୍କୁ ଏଇଭଳି ପ୍ରାର୍ଥନା କରାଯାଏ, କର୍ମୀ ତାର କାମନା ପାଇଁ ସେତିକି ମୁଣ୍ଡ ପିଟୁଛି, ଆମର ଭକ୍ତି ପାଇଁ ସେତିକି ମୁଣ୍ଡ ପିଟିବାକୁ ପଡ଼ିବ, ଭକ୍ତି କ'ଣ ଏତେ ସହଜ ଜିନିଷ ହେଇଛି, ଆମେ ଜଣଙ୍କର ଜଣଙ୍କ ପାଖରୁ କିଛି ପାଇବାକୁ ହେଲେ ତାର ହୃଦୟଟାକୁ ତରଳେଇବାକୁ ପଡ଼ିବ, ଏ ଯେଉଁ ଡୋନେସନ ଆଣୁଛନ୍ତି ଯେଉଁ ପଇସା, ତାକୁ କେମିତି କଥା କହୁଛନ୍ତି ନା, କଥା କହିଲାବେଳେ ତା ହୃଦୟ ତରଳେଇ, ଯାହା ହଉ ନାଇଁ ଠାକୁର କାମ ନେଇ, ଏଠି କ'ଣ ମିଥ୍ୟା ପ୍ରଶଂସା, କେମିତି କେମିତି ଗୋଟେ କହି ଗୋଟେ ଲୋକକୁ ନେଇ ଆସିପାରିବ, କିନ୍ତୁ ସେ ଭଗବାନ ପାଖରେ ସେ ଚଳିବନି, ଭଗବାନ ତ ବାସ୍ତବ, ତାଙ୍କ ପାଖରୁ ଆମକୁ କୃପା ପାଇବାକୁ ପଡ଼ିବ, ଆମକୁ ସେଭଳି କ୍ରନ୍ଦନ କରିବାକୁ ପଡ଼ିବ, ଆଉ ଏଇଟା ହେବ କେମିତି, ଏଇଟା ହୃଦୟଟା ଯେତେବେଳେ ଦୋଷଗୁଣ ହେଇଯିବ, ହୃଦୟଟା କଠୋର ହେଇଯିବ, ଆଉ କେବେ ହେଲେ ତୁମେ ଭଗବାନ ଡାକିପାରିବନି, ଖାଲି ଭଗବାନ ଡାକିଲା ବେଳେ ଅଲଗା ଆଡ଼େ ମନ ଯିବ, ଅପରାଧର ଫଳଟା ହେଲା ଏଇଟା, ଦୋଷ ଗୁଣ ବିଚାର ସବୁ କଲା ପରେ ମନ କୁଆଡ଼େ କୁଆଡ଼େ ପଳେଇଯିବ, ଆଉ ଫଳେ ତୁମେ ଯେତେବେଳେ ନାମ କରେ ମନକୁ ଏଣେ ତେଣେ କୁଆଡ଼େ ଯିବ, ଆଉ ରାଧାକୃଷ୍ଣଙ୍କର ଚିନ୍ତନ, ଗୁରୁ ବୈଷ୍ଣବଙ୍କର ଚିନ୍ତନ, ମହାପ୍ରଭୁଙ୍କର ଚିନ୍ତନ, ତାଙ୍କୁ ଯେଉଁ ପ୍ରାର୍ଥନା ଭାବଟା କେବେ ରହିବନି, କାହିଁକି ନା ଏଇ ଶ୍ରଦ୍ଧାଟା ସେବା ସାଇଡ଼ଟା ଚାଲିଗଲା, ନାମ ଅପରାଧ ଗଲା, ସେବା ଅପରାଧ ହେଇଗଲା, ଏଣେ ନାମ ଅପରାଧ ହେଲା, ଆଉ ସେବାର ବଳଟା ଯଦି ସେବାଟା ଠିକ୍ ସେ ତୁମେ ପ୍ରତିପୂର୍ଣ୍ଣ କର, ତ ଭଗବାନ ଖୁସି ହେଇଗଲେ ତୁମ ନାମ କରିବାକୁ, ସେ ସାହାଯ୍ୟ କଲା, ସେବା ସେବାଟା ନାମକୁ ସାହାଯ୍ୟ କରେ, ଆଉ ନାମ ଯେତେବେଳେ ନାମ ଠିକ୍ ସେ ହବ ସେତେବେଳେ ଉତ୍ସାହ, ସେବା ପାଇଁ ଉତ୍ସାହ ମିଳିବ, ଭଜନ ପାଇଁ ଉତ୍ସାହ ମିଳିବ, ଏଣେ ସେବା ଅପରାଧ ହେଲା, ଏଣେ ନାମ ଅପରାଧ ହେଲା, ତାପରେ ତ ଆସିବ ବୈଷ୍ଣବ ଅପରାଧ, ହବ ଅଟକେଇବ କ'ଣ, କେଉଁଟା ତୁମ ମନକୁ ଅଟକେଇ ପାରିବ, ଅଟକେଇ ପାରିବ, ସେତେବେଳେ ସବୁ ବିଷ ଭଳିଆ ଲାଗିବ, ସବୁବେଳେ ତୁମ ଦୋଷ ଦେଖିବ ଖାଲି, ସେଇଟା ସେସବୁ ଭକ୍ତି ରାସ୍ତାରୁ ଉପାସ ବିଚ୍ୟୁତ ହେବାର ଭଳି କାର୍ଯ୍ୟ, ଭକ୍ତି ଜୀବନର ସୂକ୍ଷ୍ମ ରହସ୍ୟ ଯେଉଁ ସବୁ ରହିଛି, ତ କାମ ଉପଲବ୍ଧି କରିବାକୁ ପଡିବ। ଆଚାର୍ଯ୍ୟମାନେ ଏସବୁ ଉଦ୍ଘାଟନ କରିଛନ୍ତି। ହଁ, କୃଷ୍ଣଙ୍କୁ ପାଇବାକୁ ହେଲେ ତାଙ୍କ ପଦାଙ୍ଗ ଅନୁସରଣ କରିବାକୁ ପଡେ। ଯଶୋଦା ଆସିକି ଦେଖୁଥିଲେ କୃଷ୍ଣଙ୍କର ପାଦ, ନିଜର ବୁଦ୍ଧି ଏଇଠି ପଡ଼ିଥିଲା, ଏଇଟ ପଏଣ୍ଟ ବଳେ ନିଜର ବୁଦ୍ଧି ଜ୍ଞାନ ବଳ, ଆମେ ଯେତେ ବଡ଼ ହେଲେ ବି ଆମେ ଯେତେ ଯାହା କିଛି ସାମର୍ଥ୍ୟ ରହିଛି ସେସବୁ ଭୌତିକ ଜିନିଷ ପାଇଁ, ପରମାର୍ଥ ପାଇଁ ନୁହେଁ। ପରମାର୍ଥ ରାସ୍ତା ହେଉଛି କେବଳ ଗୋଟେ ପ୍ରାର୍ଥନାର ପଥ। ଗୋଟେ ଅସହାୟ ବ୍ୟକ୍ତି ସହାୟତା ପାଇଁ ଯେମିତି ସେ ପ୍ରାର୍ଥନା କରେ ଭକ୍ତି ପଥରେ, ସେ ମହାପୁରୁ ଶିଖେଇଛନ୍ତି ଆଉ। ତେଣୁ ଅସହାୟ ବ୍ୟକ୍ତି ଆଉ ପ୍ରକୃତରେ ଆମେ ଅସହାୟ, ଯଦି ଆମେ ଗୋଟେ ସିନା ଚିନ୍ତା କରିପାରୁନେ କିଛି ଗୋଟେ ରଜଗୁଣର ଆବେଶରେ, କିଛି ଗୋଟେ ଯୁବକ ସମୟ ବା କିଏ ବି ଯୁବକରୁ ଅତିକ୍ରମ କଲା ପରେ ତାର ଧନ ରହିଛି, ତାର ଗୋଟେ କିଛି ଗୋଟେ ରହିଛି କ'ଣ ଧନ, କାହାର ଯୋଗ୍ୟତା, କାହାର ଭଲ ଶରୀର, ଏଇଟା ରହିଛି ବୋଲି ସେ ବୁଝିପାରୁନି, ସେ ଅସହାୟ ବୋଲି। ଏ ଶରୀର ଗୋଟେ ଏମିତିକା ଜିନିଷ, ତୁମେ କେତେବେଳେ ଯାହା କୁହନ୍ତିନି ମୋଡ଼ିଦେବ, ତୁମେ କେତେବେଳେ ମୋଡ଼ିକି ପକେଇଦେବ ତା ହିସାବ ପତ୍ରରେ, କେଉଁ 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 ସମୟରେ ଇଏ ପ୍ରତିକୂଳ ହେଇଯିବ ସରିଲା, ନେକ୍ସଟ ଷ୍ଟେପ୍ରେ କିଛି କହିପାରିବନି, ସରିଗଲା, ହେଲ୍ପଲେସ୍ ହେଇଯିବ, ବସିଥିବ। ନିଜର କ୍ରିୟା ତୁମେ ନିଜେ କରିପାରିବନି, ଗୋଟେ ବାଥରୁମ୍ ଯାଇପାରିବନି, ଗୋଟେ ଖାଇପାରିବନି, ଗୋଟେ ଲୁଗା ଚୁପୁଡ଼ି ପାରିବନି, କିଛି କରିପାରିବନି, ବସିଥିବ। ଏଇଟା ଏଇଟା ଗୋଟେ ବାସ୍ତବ ସତ୍ୟ ଆମେ ଦେଖୁଛେ କି ନାହିଁ, କେତେ ଲୋକଙ୍କର ପାରାଲାଇଜ୍ ବଡି ହେଇଗଲାଣି, ହାଇ ପ୍ରେସର ହେଇଗଲାଣି, ଡାଇବେଟିସ୍ ହେଇଗଲାଣି, କ୍ୟାନ୍ସର ହେଇଗଲାଣି। ଭକ୍ତର ଗୋଟେ ଜୀବନଟା ବାସ୍ତବ ଦରକାର ନା, କେବଳ ଯେ ସେ ଗୋଟେ ବାହ୍ୟ କଥାରେ ଖାଲି ଆମେ ଲୋକଙ୍କୁ ବୁଝେଇବା, କିନ୍ତୁ ଆମେ ବୁଝିବା ଦରକାର ନା, ବୁଝେଇବା ଲୋକ ବୁଝିଥିବା ଦରକାର, ବୁଝେଇବାକୁ ଚେଷ୍ଟା କରିବା ସବୁବେଳେ ଭଲ ନୁହେଁ। ଫେରେ ମାଷ୍ଟର ସାର ଦେଲେ ପରୀକ୍ଷା ନିଅନ୍ତି, ସାର ଦେଲେ କୁହାଯାଉ ଘୋଷି ଘୋଷି ଘୋଷିଛି କି ବୁଝିଛି, ଘୋଷା ପାଠ ଆଉ ବୁଝା ପାଠ ଧରା ପଡ଼ିବ, କେମିତି କେମିତି ଧରା ପଡ଼ିବ, ଆରେ କ୍ୱେଶ୍ଚନ୍ ତିଆରି କରୁଛି କି ମାଷ୍ଟର ନା, ସିଏ ଚେଞ୍ଜ କରିଦେବା ଆଉ, ଏ ପ୍ଲସ୍ ବି ଜାଗାରେ ସି ପ୍ଲସ୍ ଡି ଲେଖିଦେଲେ ତୁମେ ତ ଏ ପ୍ଲସ୍ ବି ଘୋଷିଥିବ, ଆଉ ସି ପ୍ଲସ୍ ଡି ଲେଖା ହେଲା ମୁଣ୍ଡ ବସିବନି, ଏଇଟା କ'ଣ ସି ପ୍ଲସ୍ ଡି ହେଲାଣି ରେ, ଗଲା ଆଉ ଲାଗିବନି ମୁଣ୍ଡକୁ କାମ କଲାନି, ମାଷ୍ଟର ଧରିନବ ଆଉ, ଏଇଟା 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 ଘୋଷାଟା ଆଉ, ସେ କ'ଣ କରେ ସେଇଟାକୁ ସେ ପୁଣି ଏ ପ୍ଲସ୍ ବି ଲେଖିଥିବ, ଘୋଷାପାଠ ଆଉ, ଘୋଷାପାଠ ଅଲଗା ବୁଝାପାଠ ଅଲଗା, ଯେ ବୁଝିଛି ପିଲାଟା ସେ ସୂତ୍ରଟା, ଏ ସୂତ୍ରଟା ଏଠି ଲାଗିବ, ସେ ମାଷ୍ଟରକୁ 10 ବାର ମୋତେ ପଚାର ବୁଝେଇଦେବି, କିନ୍ତୁ ପରୀକ୍ଷାରେ ଭୁଲ କରିବେନି, ଆମ ସାର ସବୁ କୁହନ୍ତି ପିଟି ପକେଇବି ତୁମକୁ, 10 ବାର ପଚାର ମୁଁ ବୁଝେଇଦେବି, କିନ୍ତୁ ପରୀକ୍ଷା ଯେମିତି ଭୁଲ ନ ହୁଏ, ବୁଝିଦେବା ଦରକାର ଆଉ ଘୋଷିଦେବ ଘୋଷିଦେବ, ସେ ଯିଏ ମୋଟେ ପାଠ ପଢିବନି ପାଠ ପଢିବନି, ତାର ବସି ଖାତା ନେଇ ଆସିବେ, ଉପର ପିଲାଙ୍କର ଖାତା ଦେଲୁ ତ ଖାତାଟା, ତା ଖାତା ନେଇ ଆସିକି ତ ଆସିଲା ଘୋଷିବ, ବସି ରାତି ଦିନ ଘୋଷିକି ସବୁ ଲେଖିବାର ଅଛି, ଖାତା ପୂର୍ବ କରିବାର ଅଛି, କୋଉ କ୍ୱେଶ୍ଚନ୍ ପଡ଼ିବ କୋଉ ଆନ୍ସର ପଡ଼ିବ, ତା ଲେଖିଦେବାର ଅଛି ଯାହା ଲେଖିଦେ, ମାଷ୍ଟର ଧନ୍ୟବାଦ ଏଇଟା ଘୋଷା ପାଠ ଏଇଟା ପଢା, ସେଭଳିଆ ଅନ୍ୟକୁ ବୁଝିବା ପୂର୍ବରୁ ଆମେ ବହୁତ ବୁଝିବା ଦରକାର, ମୁଁ ହଉଛି କୃଷ୍ଣ ଦାସ, ଆଉ ଶରୀର ଗୋଟେ ଦୁଃଖର ଆଗରେ ମୁଁ ଗୋଟେ ବିପଦରେ ଅଛି, ଶରୀର ଅଛି ମାନେ ଗୋଟେ ବିପଦରେ ଅଛି, ଏତିକି ଏତିକି ମନେ ରଖିବା ଦରକାର, ଶରୀର ଅଛି ମାନେ ଗୋଟେ ବିପଦରେ ଅଛି, କେତେବେଳେ କ'ଣ ହେଇଯିବ କିଛି କହିହବନି, ଯେକୌଣସି ମୁହୂର୍ତ୍ତରେ ପ୍ରତିକୂଳ ହେଇଯିବ ନା, ଏଇଟା ହବନି ଆମେ ଆମେ ବୁଝିପାରୁନି, ମୋର ହବନି ତାଙ୍କର ହଉଛି ହଉଛି, ସେ କିଏ କହୁଛି ମୁଁ ଏକ୍ସରସାଇଜ୍ କରୁଛି, କିଏ କହୁଛି ମୁଁ କ'ଣ ସେ ଭିଟାମିନ୍ ଖାଉଛି, କିଏ କହୁଛି କାଜୁ ଖାଉଛି, ସେ କେତେ ପ୍ରକାର ଔଷଧ, ତୁମେ ଯେତେ ଔଷଧ ତିଆରି କର, ଶରୀର ଜନ୍ମ ମୃତ୍ୟୁ ଜରା ବ୍ୟାଧି ଭଗବାନ ତିଆରି କରିକି ଦେଖେଇ ଦେଇଛନ୍ତି ଆଉ, କହିଲେ ଜିଜ୍ଞାନୀ ଲୋକ କ'ଣ କ'ଣ ଦେଖିବେ ଭଗବାନ, ହେଠି ସବୁ 10-12 ଲକ୍ଷଣ କହୁଛନ୍ତି, ତା ଭିତରେ ଏଇଟା ଲେଖିଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଜ୍ଞାନୀ ଲୋକ ଦେଖିଦେବ ଏଇଟା ଦୁଃଖ, ଏତେଗୁଡ଼େ ଆଗେ ଭଗବାନଙ୍କ ଭକ୍ତି କଥା ଛାଡ଼, ଶରୀର ବା ଅସହାୟ କରିଦେବେ କେତେବେଳେ, ଏ ଶରୀର ବା ଦେହ ତ ଭକ୍ତି କରିବା ନା, ନା ଶରୀର ଉପରକୁ ଯାଇ ଭକ୍ତି କରିବା, ଏଇଟା ଗୋଟେ 1 ନମ୍ବର ପ୍ରତିବନ୍ଧକ, ଭଗବାନଙ୍କୁ କେଉଁ ଦୃଷ୍ଟିରୁ ଜଣେ ଡାକିବନି, ସେ ଆଗେ ଯୁକ୍ତି କରୁ, ମୁଁ କାହିଁ ଭଗବାନ ଡାକିବି, ତୁମକୁ ପ୍ରୁଭ୍ କରିଦିଆଯିବ ତୁମେ ଗୋଟେ ହେଲ୍ପଲେସ୍ ଲୋକ, ଅସହାୟ ଲୋକ, ତୁମେ ଯେକୌଣସି ମୋମେଣ୍ଟରେ ତୁମର ଡେଞ୍ଜର ଆସିଯିବ, ବିପଦ ଆସିବ, ତୁମେ କିଛି କରିପାରିବନି, ପାଦ ଉଠି ପାରିବନି, ଆଉ ସେଥିପାଇଁ ସେ ଲେଖିଲ ଝୋଟି ପଡ଼ିଲେ ଉଠି ପାରିବୁ ନା, ଝୋଟି ପଡ଼ିଲେ ଉଠି ପାରିବୁନି, କିଛି କାର୍ଡ ନଥିବ, ଲୋକମାନେ ଯାଉଥିବେ ସେ କୋଇଲିଖିଆ ଗୋଟେ ଜାଣିଛ ନା, କୋଇଲିଖିଆ କଣ୍ଟା, କୋଇଲିଖିଆ କଣ୍ଟା, ସପ୍ତଫେଣୀ କଣ୍ଟା ଗୋଟେ ଥାଏ, ସେ ସପ୍ତଫେଣୀ ସେ କ'ଣ କରନ୍ତି, ସେ ସବୁ ସେ ଯୋଉ କଣ ମାଛ ଫାଛ ଧରନ୍ତି ଆଉ ସେ ପାଣି କାଟିଦିଅନ୍ତି ବୋଲି ସେ ସବୁ ରାଗିକି ସବୁ ଚାଷୀ ଆଗରୁ ଶକ୍ତ ଭଣି ବଣ୍ଡା କୋଉଠି ସେ ପୋତି ଦେଇ ଆସିଥିବେ କୋଉଥିରେ ସେ ହତରେ କାଦୁଅରେ ପକେଇ ଦେଇ ଆସିଥିବେ ଇଏ ଚାଷୀ ଗଲାବେଳକୁ ତା ଗୋଡ଼ରେ ସେ ଜାଣିପାରିବନି ତା ଆଣ୍ଠୁରେ ବକୁଡ଼ି ବାଜିଯିବ କ'ଣ କରିବ ସେ ସେଫ୍ଟି କରି ତା ଗୋଡ଼ ଏମିତି ଫୁଲି ଦେଖ ସାଙ୍ଗେ ସାଙ୍ଗେ ବିପଦ ବିପଦରେ କେତେବେଳେ ପଳେଇ ଆସିବ ସେ ଯାଇଥିଲା ବିଲକୁ ସିଧାରେ ହେଣେ ତେର ମିଶି ଦେଇଥିବ କେତେ ଲୋକ ଏମିତି କିଛି କିଛି କୁଆଡେ ନଥିବ ଯାଉଥିବେ ଟିକେ କ'ଣ କ'ଣ ହେଇଯିବ ଗଲା କମର ଦେଖ ମ୍ୟାକ୍ସିମମ୍ ଲୋକ କମରର ବେଲ୍ଟ ବେକର ବେଲ୍ଟ ଏଇଟା କାଲି ଆମର ବି ସେମିତି କ'ଣ ହେଇଯିବ କିଛି କହିବ କିଛି କହିପାରିବନି କେଉଁ ଦୃଷ୍ଟିରୁ ଜଣେ ସୁରକ୍ଷିତ ନା ଧନରେ ନା ଶରୀରରେ ନା କେଉଁଥିରେ ସୁରକ୍ଷିତ ତଥାପି ସେ ଭଗବାନଙ୍କୁ ଡାକୁନି ସେଟା ବାହାର ଲୋକକୁ ଛାଡ଼ ବାହାରକୁ ବୁଝେଇବା ଲୋକ କ'ଣ ଆମେ ବୁଝିବା ଦରକାର ମୋର ବି ସେମିତି ଆମ ଭକ୍ତମାନଙ୍କର ହଉନି କି ଆମ ଭକ୍ତମାନଙ୍କର ହେଲେ କ'ଣ ଚିନ୍ତା କରନ୍ତୁ ଯଦି ମୋର ଏମିତି ଅବସ୍ଥା ହେଇଯିବ ମୁଁ ଚିନ୍ତା କରି ମୋର କାଲି ଯଦି ପାରାଲାଇଜ୍ ହେଇଯିବ ବା ହାଇ ପ୍ରେସର ହେଇଯିବ କ'ଣ ହେଇଯିବ ମୁଁ କ'ଣ ଠାକୁର ଡାକିପାରିବି ସେଟା ମୁଁ ଚିନ୍ତା କରିବି ନା ଆଉ ମୋ ପାଇଁ ଆଉ କିଏ ଚିନ୍ତା କରିବି କି ପ୍ରତ୍ୟେକ ଭକ୍ତକୁ ସେଟା ଚିନ୍ତା କରିବାକୁ ପଡ଼ିବ ମୁଁ ଅସହାୟ ପ୍ରଭୁଙ୍କ ଦୟାରୁ ଯେତେଦିନ ଭଲ ରଖିଥିବେ ତାଙ୍କ ସେ ସେବା କରୁଥିବେ କିନ୍ତୁ ଯେକୌଣସି ସମୟରେ ମାଲିକ ଚାହିଁବ ବିପଦରେ ଆମେ ପଡ଼ିଛୁ ଭକ୍ତ ଏଇ ଭାବନାରେ ଭଗବାନଙ୍କୁ ସେବା କରେ ଲୋକ ସଂସାରରୁ ମୃତ୍ୟୁକୁ ଭୟ କରିକି ସେ ଡାକୁଛନ୍ତି ଆମେ ଆମେ ତ ଆମର ଡାକ ବହୁତ ଉନ୍ନତ ଆମେ ଚାହୁଁଛେ ଭଗବାନ ପାଖକୁ ଫେରିବା ପାଇଁ ତାଙ୍କ ପାଖରେ ପୁଣି ଫେରିକି କ'ଣ କରିବା ମୁକ୍ତି ନୁହେଁ ତାଙ୍କ ପାଖରେ ରହିକି ସେବା କରିବା ପାଇଁ ତାଙ୍କ ପାଖରେ ରହିକି ପ୍ରାଇମ୍ ମିନିଷ୍ଟର ତାର ଯେମିତି ମୁଖ୍ୟ ଚିଫ୍ ମିନିଷ୍ଟର ସେକ୍ରେଟେରୀ ନାହିଁ ସେକ୍ରେଟେରୀଟା କାହାର ଅଫିସ ସେକ୍ରେଟେରୀଟା ପୁରା ପୁରା କଣ୍ଟ୍ରୋଲ ଚିଫ୍ ମିନିଷ୍ଟର ସବୁ ଇନଫର୍ମେସନ ସେକ୍ରେଟେରୀ ଥ୍ରୁରେ ପାଉଛି ନା ଆଉ ଏ ଯୋଉ ଆସେମ୍ବ୍ଲିରେ ସବୁ ତାର ଷ୍ଟାଫ୍ ହଁ ଚିଫ୍ ସେକ୍ରେଟେରୀ ଥ୍ରୁରେ ପାଉଛି ନା ଆଉ ସବୁ ଚିଫ୍ ସେକ୍ରେଟେରୀ ଅଛି ନା ତାର ଆଉ ଚିଫ୍ ସେକ୍ରେଟେରୀ ଅଛି ନା ଆଉ ସେଠି ଆପଏଣ୍ଟମେଣ୍ଟ ପାଇଯିବା ଆଉ ଚିଫ୍ ମିନିଷ୍ଟର ପିଓ ଯୋଉ କ'ଣ ତାଙ୍କର ସବୁ ନାହାନ୍ତି କି ସବୁ ହଁ ପିଆର ହଉ ତାଙ୍କର ଯୋଉ ଅଫିସର ସବୁ ଅଛନ୍ତି ତା ପାଖରେ ରହିବା କ'ଣ ସମାନ ମୁକ୍ତି ଗୁଡ଼ାକ ଏଇଆ ମୁକ୍ତି ଲୋକ କ'ଣ ଯିଏ ମୁକ୍ତି ପାଉଛି ସିଏ ଅଲଗା ସିଏ ଗୋଟେ ଡିପାର୍ଟମେଣ୍ଟରେ ଗୋଟେ କିଛି ପାଇଲା ଆମେ ପୁରା ପୁରା ଯାଇକି ପର୍ସନାଲି ଆମେ ସେବା କରିବା ପାଇଁ ଚାହୁଁଛେ ପର୍ସନାଲି ସେବା କରିବା ପାଇଁ ଚାହୁଁଛେ ଏ ଦେଖୁନାହାନ୍ତି ଆପଣ ଗୋଟେ ବଡି ଗାର୍ଡ ନା କ'ଣ ମୁଁ ଦେଖୁଛି ସେ ଗୋଟେ କାଳିଆ ପିନ୍ଧିକି ସବୁବେଳେ ଠିଆ ହେଉଛନ୍ତି ସେ ଯୋଉ ମନ୍ତ୍ରୀ ପାଖରେ ଦେଖି ଗୋଟେ ଠିଆ ହେଇଥିବ ସେ ଖାଲି ଅନଉଥିବ ଇଏ ପ୍ରବଚନ ସେ ଖାଲି ଅନଉଥିବ ନଥାନ୍ତି ସବୁ ମନ୍ତ୍ରୀମାନଙ୍କ ପାଖରେ ସେ କୋଉ ଗାର୍ଡରେ ବସୁଥିବ ସେ ମନ୍ତ୍ରୀ ଗାଡ଼ିରେ ଆଉ ପ୍ରଧାନମନ୍ତ୍ରୀ ଗାଡ଼ି ପଛରେ ବସିଥିବ ଆଉ ସେଇଠି ବସିଥିବ ନା ଆଉ ସେ ଏକ ନମ୍ବର ସେ କୋଉ BMW କାର୍ ହଉ କୋଉ କାର୍ ହଉ ତା ଭାଗ୍ୟ ଦେଖ ପର୍ସନାଲ ସେଠି ବସିଲା ତାକୁ ସବୁବେଳେ ଲକ୍ଷ୍ୟ ରଖିଥିବେ କାଳେ ଡ୍ରାଇଭରଟା ମାରିବ କି ମାରିଦେବ କି ମନ୍ତ୍ରୀମାନଙ୍କୁ ସହ ତାଙ୍କ ନିଜ ଲୋକ ମାରିଦିଅନ୍ତିନି ଇଏ ସେ ଡ୍ରାଇଭରକୁ ଜଗୁଥିବ ସମସ୍ତଙ୍କ ଅନୀତି ପର୍ସନାଲ ସେ ରହିଛି ସେ ଯେମିତି ସେବା କରିବା ପାଇଁ ରହିଛି ଆମର ସେଇଭଳିଆ ଆମେ ଅଲଗା କିଛି ଧର୍ମ କର୍ମୀ ଲୋକ ଭଳିଆ ଆମେ ପ୍ରାର୍ଥନା ଆମ ପ୍ରାର୍ଥନା ପୁରା ସିଧା ଭଗବାନ ପାଖକୁ ଯିବି ତାଙ୍କ ପାଖରେ ରହିକି ତାଙ୍କ ପାଖରେ ସେବା କରିବାକୁ ପଡ଼ିବ ବିଚାର ବହୁତ ଉନ୍ନତ ଆମକୁ ସେ ଉନ୍ନତ ସ୍ଥିତିର ବିଚାର ନେଇକି ଭଗବାନଙ୍କୁ ସେବା କରିବାକୁ ପଡ଼େ ଭଜନ କରିବାକୁ ପଡ଼େ ଆରେ ମୁଁ ମୋ ଭଳିଆ ଯିବ ଯେ ସକାଳୁ ଦୁଇଥର ମଳ ସଫା କରୁଛି ଦାନ୍ତ ସଫା କରୁଛି ଦେହ ସଫା କରୁଛି ସେ ପୁଣି ଯିବ ଭଗବାନଙ୍କର ପବିତ୍ରତମ ଯେ ପ୍ରଭୁ ତାଙ୍କର ସେବା କରିବା ପାଇଁ ତାର ମୋତେ କେମିତି ଶୁଦ୍ଧ ହେବାକୁ ପଡ଼ିବ ମୁଁ କେମିତି ଶୁଦ୍ଧ ହେଇପାରିବି ଯଦି ଭଗବାନ ମୋତେ ସାହାଯ୍ୟ ନ କରି ତେଣୁ ଆମେ ପଦାଙ୍ଗ ଅନୁସରଣ କଲେ ଏଟା ସମ୍ଭବ ହବ ସାଧୁ ଗୁରୁ ବୈଷ୍ଣବ ମାନେ ଯୋଉ ପଦାଙ୍ଗ ଅନୁସରଣ ଆମକୁ ସେବା ଦେଇଛନ୍ତି ନାମଜନ ପଦ୍ଧତି ଦେଇଛନ୍ତି ଯେଉଁ ବିଚାରଧାରା ଦେଇଛନ୍ତି ସେଗୁଡିକୁ ଆମକୁ ପୁରା ଗ୍ରହଣ କରିବାକୁ ପଡ଼ିବ ନଚେତ କୃଷ୍ଣକୁ ଉପଲବ୍ଧି କରିବା କୃଷ୍ଣ ପ୍ରାପ୍ତି ସମ୍ଭବ ହେଇପାରିବନି କେବେ ବି ହବନି ଠିକ୍ ଅଛି ଆସନ୍ତାକାଲି ଆମେ ଶ୍ରବଣ କରିବା ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ।